ভগবতে বাসুদেবায়। শ্রীমদ ভাগবতম দশম স্কন্ধ নবম অধ্যায়। ଆମମାନେ ଶ୍ରବଣ କରୁଥିଲେ କିଭଳି ମାତା ଯଶୋଦା କୃଷ୍ଣ ପ୍ରେମରେ ମଗ୍ନ ଥିଲାବେଳେ ବା କୃଷ୍ଣଙ୍କର କୃଷ୍ଣଙ୍କୁ କୋଳରେ ରଖି ସ୍ତନ୍ୟ ଦାନ କରୁଥିବା ସମୟରେ ଯେଉଁ ବାତ୍ସଲ୍ୟ ପ୍ରେମ ବା ଯେଉଁ ବାତ୍ସଲ୍ୟ ସ୍ନେହରେ ମଗ୍ନ ଥିଲେ ତାକୁ ତ୍ୟାଗ କରିକି ଯାଉଛନ୍ତି, ଯେ ଦୁଗ୍ଧ ଆବର୍ତ୍ତନ କରୁଥିଲେ, ଅତ୍ୟନ୍ତ ତାପ ଯୋଗୁଁ ସେ ଦୁଗ୍ଧ ଗୁଡ଼ିକ ଅଗ୍ନିରେ ପତିତ ହେବାକୁ ଯାଉଛି, ତାକୁ ରକ୍ଷା କରିବା ପାଇଁ ଯାଇଛନ୍ତି। ଇତିମଧ୍ୟରେ କୃଷ୍ଣଙ୍କର କ୍ରୋଧ ଆସିଛି ଏବଂ ସେ କ୍ରୋଧ ଦ୍ୱାରା ଲୀଳାର ପୁଷ୍ଟି ନିମିତ୍ତ ଏ କ୍ରୋଧ ଶିଳାପୁତ୍ର ନେ ଗତକାଲି ଶୁଣୁଥିଲେ, ଯାହା ଶିଳିପୁଆ ବା ଯାହାକୁ ଓଡ଼ିଆରେ କୁହନ୍ତି ଶିଳାପୁତ୍ର ନେ ଦଧିଭାଣ୍ଡର ନିମ୍ନ ଦେଶରେ ଚିତ୍ର କରିଛନ୍ତି। ନିଶବ୍ଦାର୍ଥମ ଚକ୍ରବର୍ତ୍ତୀ ଲେଖେ, ଯେମିତି ଶବ୍ଦ ହବନି। ଯଶୋଦା ମାତା ଚାତୁର୍ଯ୍ୟକୁ ବୁଝିପାରିଲେ ଯେ କାହ୍ନାର କେତେ ବୁଦ୍ଧି। ଉତାର୍ଯ୍ୟ ଗୋପୀ ସୁସୁତମ୍ ପୟଃ ପୁନମ୍ ପ୍ରବିଶ୍ୟ ସନ୍ଦୃଶ୍ୟ ଚ ଦଧ୍ୟମତ୍ରକମ୍ ଭଗ୍ନମ୍ ବିଲୋକ୍ୟ ସ୍ୱସୁତସ୍ୟ କର୍ମତ ଜହାସ ତଞ୍ଚାପି ନ ତତ୍ର ପଶ୍ୟତି। ଉତାରିୟ ଗୋପୀ ସ୍ୱସୁତମ୍ ପୟଃ ପୁନଃ। ଗୋପୀ ଯଶୋଦା ବେଳେବେଳେ ଶ୍ରୀମଦ ଭାଗବତମରେ ଯଶୋଦାଙ୍କ ସ୍ଥାନରେ ଗୋପୀ ଲାଗିଛି। ଗୋପୀମାନଙ୍କ ଭିତରେ ଶ୍ରେଷ୍ଠ ଜଣ ଦୁଇ ପଦବୀରେ ଅଛନ୍ତି। ବାତ୍ସଲ୍ୟ ସ୍ନେହରେ ଶ୍ରେଷ୍ଠ ପଦବୀରେ ଯଶୋଦା ମାତା ଏବଂ ମାଧୁର୍ଯ୍ୟ ପ୍ରେମରେ ଶ୍ରେଷ୍ଠରେ ଶ୍ରୀମତୀ ରାଧାରାଣୀ। ରାଧାରାଣୀଙ୍କ ପାଖରେ ବେଳେବେଳେ ଗୋପୀ ଲାଗିଛି। ଗୋପୀ ଶବ୍ଦ ଯେଉଁ ରହିଛନ୍ତି, ଯେଭଳି ଚୈତନ୍ୟ ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ନେଇନଥିଲେ, ପ୍ରାୟ ସମୟରେ ସେ ଗୋପୀ ଗୋପୀ ଜପ କରୁଥିଲେ ବା ଗୋପୀ ଗୋପୀ କୀର୍ତ୍ତନ କରୁଥିଲେ, ଉଚ୍ଚସ୍ତରରେ ଗୋପୀ ଗୋପୀ ନାମ ନେଉଥିଲେ। ଗୋପକୂଳରେ ଜାତ ଯେଉଁ ନାରୀମାନେ, ସେମାନେ କେବଳ ଜାଣନ୍ତି କୃଷ୍ଣ କିଭଳି ଉପାସନା କରିବାକୁ ପଡ଼େ, ନିର୍ମଳ ପ୍ରେମ କିଭଳି ଦେଇ ହୁଏ ଭଗବାନଙ୍କୁ, କିଭଳି ଜୀବନକୁ ସମର୍ପଣ କରାଯାଏ, କିଭଳି ଭଗବାନଙ୍କୁ ଭଲ ପାଇବା ଯାଏ, ତାକୁ ଶିଖିବାର ଅଛି। ଯେତେ ମନୁଷ୍ୟର ଗୋପୀମାନଙ୍କ ପାଖରୁ ଶିଖିବାର ଅଛି। ସବୁ ତ୍ୟାଗ କରି ସର୍ବତ୍ୟାଗ କରି କରେ କୃଷ୍ଣର ସେବା, କୃଷ୍ଣ ସୁଖ ହେତୁ କରେ ପ୍ରେମର ସେବା। ଏହାକେ କହି କୃଷ୍ଣ ଦୃଢ଼ ଅନୁରା ସ୍ୱଚ୍ଛ ଧୌତ ବସ୍ତ୍ର ଯେଛେ ନାଇଁ କୋନ୍ ଦା ଚେତନ ଚେତନ। ଗୋଟେ ବସ୍ତ୍ର ସ୍ୱଚ୍ଛ ଆଉ ଧୌତ ଭଲ ଭାବରେ ଧୁଆ ହେଇଛି ଆଉ ସ୍ୱଚ୍ଛ ବସ୍ତ୍ର, ତା ଦେହରେ ଯେଭଳି କୌଣସି ଦାଗ ନଥାଏ, ଗୋପୀମାନଙ୍କର ଯେଉଁ ପ୍ରେମ କୃଷ୍ଣଙ୍କ ପ୍ରତି ତା ଦେହରେ କୌଣସି ଦାଗ ନାହିଁ, କୌଣସି କଳଙ୍କ ନାହିଁ। ନା କାହିଁକି ତାର କହୁଛନ୍ତି କୃଷ୍ଣ କୃଷ୍ଣ ଲାଗି ଆର୍ ସବୁ କରି ପରିତ୍ୟାଗ, କୃଷ୍ଣ ସୁଖ ହେତୁ କରେ ପ୍ରେମ ଅନୁରାଗ। ଜଗତରେ ଯିଏ ଯାହା ତ୍ୟାଗ କରେ, ଯିଏ ଯାହାକୁ ଭଲ ପାଏ, ଯିଏ ଯାହାକୁ ସେବା କରେ, ତାର ନିଜର କିଛି ସ୍ୱାର୍ଥ ରହିଛି। କେହି ବି ଜଗତରେ ନିଜକୁ ଛାଡ଼ିକି କାହା ପାଇଁ କିଛି କରିପାରିବେ। ଯେଭଳି ଆମେ ଦେଖୁଛେ ଜଗତର ବଡ଼ ବଡ଼ ମହାନ ଲୋକମାନେ ସେମାନେ ଘରକୁ ଛାଡ଼ି ଦେଉଛନ୍ତି, ତାଙ୍କ ନିଜ କଥା ଦେଖୁନାହାନ୍ତି, ସେମାନେ ଦେଶ ପାଇଁ କରୁଛନ୍ତି। ସେ ଦେଶ ପାଇଁ କଲେ ବି ତାଙ୍କର ନିଜର ଗୋଟେ ସୁଖ ଅଛି, ମୋ ଭଳି କେହି ଶ୍ରେଷ୍ଠ ବ୍ୟକ୍ତି ନାହାନ୍ତି, ମୋ ନାଁଟା ନିଶ୍ଚିତ ରେକର୍ଡରେ ରହିବ, ଭାରତ ଇତିହାସରେ ମୋ ନାଁଟା ରହିବ। ନିଜର ସୁଖ ସବୁବେଳେ ଗୋଟେ ଜୀବନ ରହିଛି, ଆଉ ସେ ଦେଶ ସେବା କଲାବେଳେ ତାକୁ ଯିଏ ପ୍ରଶଂସା କରୁ, ତାକୁ କିଛି ଆନନ୍ଦ ମିଳୁଛି। ଗୋପୀମାନଙ୍କର ଆନନ୍ଦ କିଛି ନଥିଲା, ଗୋପୀମାନଙ୍କ ପ୍ରେମର ମହିମାଟା ଏଇଟା ଶ୍ରେଷ୍ଠ ଥିଲା। ତାଙ୍କର ଆନନ୍ଦ ହେଲା କୃଷ୍ଣଙ୍କର ଆନନ୍ଦ। କୃଷ୍ଣ ଯଦି ସୁଖରେ ରହୁଛନ୍ତି, କୃଷ୍ଣ ଯଦି ହସୁଛନ୍ତି ଖେଳୁଛନ୍ତି ଆନନ୍ଦ ରହିଛନ୍ତି ଗୋପୀମାନେ ଠିକ। ନିଜର ଆଉ ଆନନ୍ଦ କିଛି ନାହିଁ, ସେପାରେଟ ନିଜର ପୃଥକ ଭାବରେ କିଛି ଗୋଟେ, ଯେମିତି ଆମ ଜୀବନ କ'ଣ, ଜଣେ ସାଧାରଣ ଭକ୍ତର ଜୀବନ କ'ଣ, ସେ ଭଗବାନ ପାଇଁ ଯାହା କରିଦେଲା କରିଦେଲା, ତାପରେ ତାର ନିଜର, ସେ କେମିତି ଖାଇବ, ଜଣେ ଭଗବାନଙ୍କୁ ଭୋଗ ଲଗାଇଦେଲା, ତାକୁ ପ୍ରସାଦ ମିଳିଲା ମିଳିଲା ନହେଲେ ନାହିଁ, ତାର ଖାଇବା ସମୟରେ ସେ କ'ଣ କରିବ, ତା ରୁଚି ହିସାବରେ ସେ ଖାଇବ। ଯେତେବେଳେ ଆମେ ରୋଷେଇ କରୁଛେ, ଯେ ରୋଷେଇ କରୁଛି, ସେ କ'ଣ ଭଗବାନ ଚିନ୍ତା କରି ରୋଷେଇ କରୁଛି, ଏ ଭଗବାନ ଏଇଟା ଖାଇବେ, ସେ ଦେଖିବ କେଉଁ ଆଇଟମ୍ଟା ତାର ଫେଭରାଇଟ୍ ଆଇଟମ୍, ସେ ସେଇଟା କରିବ ନା, ଆଉ ସେ ସେଇଟାକୁ ରୋଷେଇ କରିବ ନା। ଆଉ ଭଗବାନ ପାଇଁ, ଭଗବାନଙ୍କ ସୁଖ ପାଇଁ ସବୁ କରିବା, ସେଇଟା ଏତେ ଏ ଲେବୁଲରେ ଏତେ ସମ୍ଭବ ନୁହେଁ। ପ୍ରେମ ସ୍ଥିତିକି ନଗଲେ ଜଣେ ଜାଣିପାରିବନି। ଜଣଙ୍କର ଐକ୍ୟ ଭାବ, କୃଷ୍ଣଙ୍କ ସହିତ ସମ୍ବନ୍ଧ ଦୃଢ଼ ଭାବରେ ହେଲା ପରେ ସେ କେବଳ କୃଷ୍ଣ ତାକୁ ଇଣ୍ଟେଲିଜେଣ୍ଟ ଦେବେ, ବୁଦ୍ଧି ଦେବେ, କେମିତି କ'ଣ କରିବାକୁ ପଡ଼ିବ, କେମିତି କ'ଣ, ନହେଲେ ତ ସବୁ ନିଜର ସୁଖ କ'ଣ କରାଯିବ। ସେ ତ ସେ ସ୍ତରଟା ସେୟା, ସମସ୍ତେ ଗୋଟେ ଚାହିଁଲେ ସେ ସ୍ତରକୁ ଯାଇପାରିବେ, ତାକୁ ତାଙ୍କୁ ତ ଏଇ ପଥ ଦେଇକି ଯିବାକୁ ପଡ଼ିବ, କୃପାର ପଥ ଦେଇକି। ଆମର କିଛି ପ୍ରାଇଭେଟ୍ ଲାଇଫ୍ ରହିଛି, ଭଗବାନ ପାଇଁ ଆମେ ଯାହା କରିଦେବା କରିଦେବା, ତାପରେ ନିଜ ପାଇଁ ଆମର ଆମର ଅଛି, ଠାକୁରଙ୍କୁ ଭୋଗ ଲଗା ସରିଲା ବା ଏମିତି ହେଇଗଲା ଠିକ୍ ଅଛି, ଆମେ ଆମର ଯାହା କରି ଖାଇଦେବା। ଆଉ ଆମର କିଛି ସୁଖ ଗୋଟେ ରହିଛି, ପିନ୍ଧିବା, ଖାଇବା, ରହିବା, ସବୁଥିରେ ନିଜର କିଛି ଗୋଟେ ସୁଖ ରହିଛି। ଗୋଟେ ଯିବ, ଗୋଟେ ସୁଖ ମିଳୁଛି ନା, ଗୋଟେ ଭଲ, ମୋର ଏଇଟା ଭଲ ଘରଟା, ଆମର ରୁମ୍ଟା ଭଲ, ମୋର ଗାଡ଼ିଟା ଭଲ, ମୋର ଡ୍ରେସ୍ଟା ଭଲ, ଆମର ଗୋଟେ ନିଜର କିଛି ସୁଖ ରହିଛି, କିନ୍ତୁ ଗୋପୀମାନଙ୍କର ସେଟା ନଥିଲା। ଗୋପୀମାନେ ଭଲ ବସ୍ତ୍ର ଅଳଙ୍କାର ବି ସେ ଯେଉଁ ପିନ୍ଧୁଥିଲେ, ତାଙ୍କ ଦେହ ପାଇଁ ପିନ୍ଧୁନଥିଲେ। ଜଗତରେ ଯିଏ ଏତେ ଭଲ ଜିନିଷ ପିନ୍ଧେ, ସେ କେବଳ ନିଜ ପାଇଁ ପିନ୍ଧେ। ଯେତେ ନିଜ, ମୁଁ କେମିତି ସୁନ୍ଦର ଦେଖାହେବି ବା ଲୋକ ମୋତେ କେମିତି ପ୍ରଶଂସା କରିବେ, ଏବେ ଲୋକମାନେ ସବୁ, ଏବେ ମୁଁ ଜାଣିନି, ଆଗରୁ ସବୁ ଲୋକମାନେ ସବୁ ଧରିକି ନେଇକି ଯିବେ, ଏ ଯେଉଁ ଗାଁରେ ଆସନ୍ତି, କ'ଣ ଫେରିଗଲା ଶାଢ଼ୀ, ଶାଢ଼ୀ ବିକିବା ନେଇକି ସବୁ ବଙ୍ଗାଳୀ ମାନେ କୁଆଡ଼ୁ ଆସନ୍ତି, ସେମାନେ ମଧ୍ୟପ୍ରଦେଶ ଆଡ଼େ ସବୁ ଆସନ୍ତି, ହିନ୍ଦୀ କୁହନ୍ତି ଡେଙ୍ଗା ଡେଙ୍ଗା ଲୋକଗୁଡ଼ା ସବୁ ସାଇକେଲର ପଛରେ ସବୁ ବାନ୍ଧିବେ, ପୁରା ଇଚ୍ଛିତ ପୁରା ଶାଢ଼ୀ ଆଣନ୍ତି ସବୁ, ସବୁ ଭାଗଲପୁର ଗୋଟେ କ'ଣ ଶାଢ଼ୀ ଥିଲା ଡାକିଥିବେ, ଭାଗଲପୁର ଶାଢ଼ୀ ସେଇଟା ଡାକୁଥିବେ, ସବୁ ଡେଙ୍ଗା ଡେଙ୍ଗା ଲୋକଗୁଡ଼ା ସବୁ ଛୋଟବେଳେ ଛୋଟ ପିଲାବେଳେ ମୋର ମନରେ ଅଛି, ପୁରା ଡେଙ୍ଗା ଡେଙ୍ଗା ଲୋକ ସବୁ ଆସିବେ, ସେ ଓଡ଼ିଆ ବି ଶିଖିଯାଇଥିଲେ ସବୁ, ସେ ଓଡ଼ିଶା ପୁରା ଓଡ଼ିଶାରେ ରହିଥିଲେ ବେଶ କରି, ସେ ଆଣିକି ଶାଢ଼ୀ ଦେଇଦେଇଯିବ, ତୁମ ପଇସା ନାହିଁ ତୁମେ ପରେ ଆସିକି ନେବି, କାରଣ ସେ ପୁରା ପରିଚିତ ଥିଲେ, ସବୁବେଳେ ଶାଢ଼ୀ ପାଇଁ ଶାଢ଼ୀ ବିକୁଥିଲେ। ତେଣୁ ସେ ଯେତେବେଳେ ଶାଢ଼ୀଟାକୁ ଆଣିକି ଖୋଲିବେ, ଜଣେ ସ୍ତ୍ରୀ ଲୋକ ସେ କେବେ ଶାଢ଼ୀଟାକୁ ନିଜେ କିଣିବନି, ସେ ଡାକିବ, ଆସିଲେ ଦେଖିବ କେଉଁ ଶାଢ଼ୀଟା ତୋର ଚଏସ୍ ହେଉଛି, ପିନ୍ଧିବ କିଏ ସିଏ, ସେ ଆଉ ଦୁଇ ଜଣ ଡାକି ଦେଖିବ, ମୁଁ କେଉଁଟା ପିନ୍ଧିଲେ ମୋତେ ଭଲ ଲାଗିବ, ତତେ କେଉଁଟା ଭଲ ଲାଗୁଛି। ଗୋଟେ ଜୀବନ ସବୁବେଳେ ନିଜର କିଛି ରହିଛି, ନିଜର ସୁଖ କିଛି ଗୋଟେ ରହିଛି, ମୁଁ ଖଣ୍ଡେ ବସ୍ତ୍ର ପିନ୍ଧିବାର ତାକୁ ପୁଣି ଭଲ ଦେଖାବାର ଅଛି, ବସ୍ତ୍ରଟା ଭଲ ଦେଖାହେଲେ କ'ଣ ଆମେ ଭଲ ଦେଖାଯିବା, ଯେ ବସ୍ତ୍ରର ଦାମଟା ରହିଛି, ତାହେଲେ ଆମର ଦାମ କ'ଣ, ଯଦି ଗୋଟେ ବସ୍ତ୍ରର ଦାମ ଲକ୍ଷେ ଟଙ୍କା, ତାହେଲେ ସରର ଦାମ କେତେଟା, ସେଟା ବୁଝିବା ଦରକାର। ଏ ଯେଉଁ ଫିଲ୍ମ ଷ୍ଟାର ମାନେ ଯେଉଁ ବସ୍ତ୍ର ପିନ୍ଧୁଛନ୍ତି, ସେଟା କେତେ ଟଙ୍କା ଗୁଡ଼ା, ତାଙ୍କର ଯେଉଁ ଫ୍ୟାସନ ଡ୍ରେସ୍ 20 ଲକ୍ଷ 25 ଲକ୍ଷ 15 ଲକ୍ଷ ସେ ଡିଜାଇନ ଯେଉଁ କାଟୁଛନ୍ତି ସବୁ, ତୁମ ଡ୍ରେସ୍ର ମୂଲ୍ୟ, ତୁମର କିଛି ମୂଲ୍ୟ ନାହିଁ, ଗୋଟେ ବ୍ୟକ୍ତିର କପଡ଼ାର ମୂଲ୍ୟ ଅଛି, ଶରୀରର କିଛି ମୂଲ୍ୟ ନାହିଁ, ଶରୀର ଯଦି ହରିବ ଜନ କହୁନି, ଶରୀରର କିଛି ମୂଲ୍ୟ ନାହିଁ, ଶରୀରର ମୂଲ୍ୟ ହେଲା ଗୋଟେ କପ ଭାତ ପିତ ମଳମୂତ୍ର, ଆଉ କିଛି ନାହିଁ, ତାର ମୂଲ୍ୟ, ତା ଭ୍ୟାଲୁଟାକୁ କେହି ନେବିନି। ଏତେ ଗୋଟେ ଦାମିକା କପଡ଼ା ପିନ୍ଧା ହେଉଛି ଗୋଟେ ଭଲ ଜିନିଷ, କେବଳ କାହା ପାଇଁ, ନିଜର ସୁଖ ପାଇଁ, ଗୋଟେ ନିଜର ସୁଖ ଅଛି, ସବୁବେଳେ ଦେବତା ଦେବଲୋକ ପର୍ଯ୍ୟନ୍ତଟା ଲାଗିକି ରହିଛି, ସମସ୍ତେ ସୁଖ ପାଇଁ ଗୋଟେ କାତର। ଗୋପୀମାନେ ଭଲ ବସ୍ତ୍ର, ଭଲ ଅଳଙ୍କାର ଯେଉଁ ପିନ୍ଧୁଥିଲେ କେବଳ କୃଷ୍ଣ ସୁଖ ପାଇଁ, କାହିଁକି ଆମ ବସ୍ତ୍ର ଅଳଙ୍କାରକୁ କୃଷ୍ଣ ଦେଖିଲେ ଖୁସି ହେବେ, କୃଷ୍ଣଙ୍କୁ ଦେଖିଦେଲା ପରେ ଏଭଳି ଚୈତନ୍ୟ ଲେଖାଯାଇଛନ୍ତି ଯେ ଏଭଳି ପ୍ରେମ, ଏଭଳି ସମ୍ବନ୍ଧ ଏଇଟା ଏ ଜଗତର ଗୋଟେ ଜଣେ ବ୍ୟକ୍ତି ବୁଝିପାରିବନି। କେମିତି ନା, ଯେତେବେଳେ ଗୋପୀମାନେ ବସ୍ତ୍ର ଭୂଷଣ ଭଲ ପିନ୍ଧୁଥିଲେ, କୃଷ୍ଣ ଦେଖିକି ଖୁସି ହେଉଥିଲେ, ଆନନ୍ଦିତ ହେଉଥିଲେ, କୃଷ୍ଣ ଯେତେବେଳେ ଆନନ୍ଦିତ ହେଇଗଲେ, କୃଷ୍ଣ ଆନନ୍ଦ ଦେଖି ଗୋପୀମାନେ ଆନନ୍ଦ ହେବେ, ଆଚ୍ଛା ଗୋପୀମାନଙ୍କ ଆନନ୍ଦ ଦେଖି କୃଷ୍ଣ ଆନନ୍ଦ ହେବେ, ତେଣୁ ଏଇ ଆନନ୍ଦର କମ୍ପିଟିସନ ସେଠି, ଏଠି ଦୁଃଖର କମ୍ପିଟିସନ, ଏ ଜଗତ ଦୁଃଖର କମ୍ପିଟିସନ, ସେ ଚାହୁଁଛି ତାକୁ କେମିତି ମୁଁ ଦୁଃଖୀ ଦେବି, ଦୁଃଖ କରିବି, କିଏ କା ହସ ଦେଖିପାରିବେନି ଏଠି, ଏ ଜଗତରେ କିଏ କା ହସକୁ ସହଜ କରିବା, ସମସ୍ତେ ଜାଣନ୍ତି ଇଏ ଗୋଟେ ଦୁଃଖୀ ମୋ କଥାରେ ଆସି ମୋ କଥାଟା କହୁ, ଏ ଜଗତର ନେଚର ଗୋଟେ ଦେଖ ତୁମେ, ଏ ଜଗତର ଏମିତି ଗୋଟେ ସ୍ୱଭାବ, ଏ ଜଗତର ସବୁ ଲୋକ ଚାହାନ୍ତି ତା ଦୁଃଖ କଥାରେ ସେ ମୋ କତରେ କହୁ, ସେ ଆସି ନ ହସୁ ମୋ ଆଗରେ, କେହି କାହା ସୁଖକୁ ଦେଖିପାରିବେ, ପ୍ରେମର ତା ନା, ପ୍ରେମର ଧର୍ମ ହଉଛି ଏଇଟା, ପ୍ରେମ ଏଇଥିପାଇଁ ପ୍ରେମକୁ ହଉଛି ବିରଳ। ଏଇ ଶରୀର ଲାଭ କରିବା, ଏଇ ଶରୀରରେ, ଏଇ ଶରୀରରେ ମାନବ ଶରୀର ଯଦି ଯଦି ଭଗବତ ଶକ୍ତି ବିନା, ଭଗବାନଙ୍କର କୃପା ବିନା କୌଣସି ସାଧନ ଦ୍ୱାରା ଏଇଟା ଲାଭ କରିହେବନି। କାରଣ ଈଶ୍ୱର ତାକୁ ଧାରଣ ବି କରିପାରିବନି, ତାର ସେ ଶରୀର ତାର ଯେଉଁ ଧର୍ମ ରହିଛି ସେ ଈଶ୍ୱର ଦ୍ୱାରା କାଢ଼ିଛନ୍ତି। ଈଶ୍ୱରର କ'ଣ ସବୁବେଳେ, ଈଶ୍ୱରର କାମ ହେଉଛି ସବୁବେଳେ କିଛି ଡିମାଣ୍ଡ, ଈଶ୍ୱରର କିଛି ଆବଶ୍ୟକ ରହିଛି, ସୁଖ କତୁରୁ ଆରମ୍ଭ କରି ଖାଇବା କତୁରୁ ଆରମ୍ଭ କରି ଶୋଇବା କତୁରୁ, ବଡିର କିଛି ଡିମାଣ୍ଡ ରହିଛି, ତାକୁ ତ ଫୁଲଫିଲ୍ କରିବାକୁ ହିଁ ପଡ଼ିବ। ପୁଣି ସେ ଡିମାଣ୍ଡ ଗୁଡ଼ିକ ସବୁ କ'ଣ ଭେରାଇଟ, ଆଚ୍ଛା ଡେଲି ଯଦି ମଳ, ଆମେ ଡେଲି ମଳତ୍ୟାଗ କରୁଛେ କି ନାହିଁ, ଡେଲି ବାଥରୁମ୍ ଯାଉଛେ କି ନାହିଁ, ଡେଲି ସେ ମଳ ହେଉଛି, ଯାହା ଖାଇଲେ ବି ସେଇଟା ମଳ ହେଉଛି। ଆମେ ଯେତେ ଭଲ ଜିନିଷ ଖାଇଲେ ବି, ଘିଅ ଖାଅ, ମହୁ ଖାଅ, ତୁମେ ପନିର ଖାଅ, କ'ଣ ବି ଖାଅ, ସେଟା ମଳ ହବ। ମଳ ଉପରେ ଆମେ ଧ୍ୟାନ ଦଉନେ, କିନ୍ତୁ ଖାଇବା ଉପରେ ଧ୍ୟାନ ଦଉଛେ। ମାନେ କେତେ ଗୁଡ଼େ ଜୀବର କେତେ ଗୁଡ଼େ ଅନକନସିୟସ୍ ଷ୍ଟେଜ୍, ମୁଁ ଯାହା ଖାଇବି ଏଟା କ'ଣ ହବ, ଗୋଟେ ମଳ ହେଇଯିବ। ସେ ଲକ୍ଷେ ଟଙ୍କାର ଜିନିଷ ଖାଇଲେ ମଳ ହବ, ପାଞ୍ଚ ଟଙ୍କାର ଜିନିଷ ଖାଇଲେ ସେଟା ମଳ ହବ। ଆଉ ମଳର ଭେରାଇଟି ଆମେ ଦେଖିବା ପାଇଁ ଚାହୁଁନେ, ଆମେ ଯେମିତି ଖାଇବାର ଭେରାଇଟି ମୋର ଦରକାର। ଆରେ ତୁମେ ଯେତେ ଭେରାଇଟିର ଜିନିଷ ଖାଅ ସେଟା ମଳ ହବ। ଏଇ ଏଇ ଶରୀରରେ ଏମିତି ଗୋଟେ ଧର୍ମ ରହିଛି, ଆର କିଛି ଡିମାଣ୍ଡ ରହିଛି, ସେ ଡିମାଣ୍ଡଟା ମିନିମାଇଜ୍ ଜଣେ ବ୍ୟକ୍ତି ନିଜ ଇଚ୍ଛାରେ କରିପାରିବ ନାହିଁ। ସେ ଗୋଟେ ଡିମାଣ୍ଡ ବଢ଼େଇ ଦେଲେ ଆଉ ଗୋଟେ ଡିମାଣ୍ଡ, ଗୋଟେ ଡିମାଣ୍ଡ କମିଗଲେ ଆଉ ଡିମାଣ୍ଡ ବଢ଼ିଯିବ। କାହାକୁ ଶେଷରେ ସବୁ ଯେତେବେଳେ ଜଣେ ବଡି ଡିମାଣ୍ଡ ପୁରା ଇଟିଂ ସ୍ଲିପିଂ ଏସବୁ ସବୁ ଜିନିଷ କମେଇଦେବ, ତାର ଆଉ ଗୋଟେ ଡିମାଣ୍ଡ ଚାଲି ଆସିବ, ଆଇ ଏମ୍ ଗ୍ରେଟ୍, ମୁଁ ହେଉଛି ବଡ଼। ଡିମାଣ୍ଡ କେବେ କମିପାରିବନି। ଏ ଶରୀର ଏମିତି ସୂକ୍ଷ୍ମ ଭାବରେ ମାୟା ତାକୁ ଧରିକି ରଖିଛି, ତୁମେ କେତେବେଳେ ହେଲେ ଆଲାଉ କରିବନି। କେବଳ ଯଦି ଶୁଦ୍ଧ ଭକ୍ତି ପାଇପାରିଲ ଉପରକୁ ଯିବ, ଶୁଦ୍ଧ ଭାବକୁ। ମାନେ ଶରୀରର ବିଭିନ୍ନ ପ୍ରକାର ଯେଉଁ ବନ୍ଧନ ରହିଛି, ଯେଉଁ ଯୋଗୀମାନେ ଯୋଗୀମାନେ ବହୁତ, ଯେମିତି ସବୁ ହିମାଳୟର ଏବେ କଥା ମୁଁ କହିପାରିବିନି, ଆଗରୁ ଯୋଗୀମାନେ ସବୁ ଥିଲେ, ସେମାନେ କ'ଣ କରନ୍ତି, କେବଳ ଗଙ୍ଗା ଜଳ ପାନ କରି କେବଳ ଫଳ ଖାଇକି ରହିବେ। ଏବେ ବି ଅଛନ୍ତି ଫଳାହାରୀ ବାବା, କେବଳ କ୍ଷୀର କ୍ଷୀର ପିଇକି ରହିଯାଆନ୍ତି, ଶିଶୁ ରହିଯାଆନ୍ତି। ତାଙ୍କ ଉଦ୍ଦେଶ୍ୟଟା କ'ଣ, ସେ ମୋର ମୋର ବଡିଟା ରେଗୁଲେଟିଭ ହେଇଗଲା, ମୁଁ ମୁଁ ଏଇଟା ମୋ ଭଳି କେହି ନାହାନ୍ତି, ମୁଁ ଯାହା ଖାଉଛି ମୁଁ କେବଳ କ୍ଷୀର ଖାଇକି ରହୁଛି, ମୁଁ କେବଳ କ୍ଷୀର ଖାଇକି ରହୁଛି, ଏଇଟା ତାଙ୍କର ସମ୍ପତ୍ତି, ଏଇଟା ତାଙ୍କ ସୁଖ। ମୁଁ କେବଳ ଫଳ ଖାଇକି ଖାଇକି ରହୁଛି, ଏଇଟା ତାଙ୍କର ସୁଖ। ଭଗବାନ କ'ଣ ଡାକୁଛନ୍ତି ସେଇଟା ତାଙ୍କର ବଡ଼ ଜିନିଷ ନାହିଁ, ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଲା ମୁଁ ହେଉଛି ବଡ଼। ତାର ଗୋଟେ ସବୁବେଳେ ଗୋଟେ କିଛି ଡିମାଣ୍ଡ ରହିବ ବଡ଼ିର, ଲାଷ୍ଟ ହେଉଛି ନେମ୍ ଫେମ୍ ପ୍ରେଷ୍ଟିଜ୍ ଆଡ୍ରେସନ୍ ରହିବ ସବୁବେଳେ ଶରୀର, ଶରୀର ଧର୍ମ ଏଇଟା ତାକୁ କମେଇ ହବନି, ଆର୍ଟିଫିସିଆଲି କେବେ ଏଇଟା ହେଇପାରିବନି। ସେଥିପାଇଁ ସବୁବେଳେ ଆମେ ଯାହା କରିବା ଆମର ଗୋଟେ ସୁଖ ରହିବ, ମୋର ଗୋଟେ ସୁଖ, ସେଇଟା ଗୋପୀମାନଙ୍କ କଥା ନଥିଲା, କୌଣସି ଗୋପୀ ଗୋପୀ ସମାଜରେ ଏଇଟା ନାହିଁ, କେବଳ କୃଷ୍ଣ ସୁଖ। ସେଥିପାଇଁ ସବୁବେଳେ ଶ୍ରେଷ୍ଠ ଭକ୍ତମାନେ ତାଙ୍କର ପଦାଙ୍କ ଅନୁସରଣ କରନ୍ତି। ପ୍ରେମଟା ଆଉ କ'ଣ, ପ୍ରେମଟା ହେଉଛି କୃଷ୍ଣ ସୁଖ, ଆଉ କିଛି ନାହିଁ। କିଏ ବି ଏ ଜଗତରେ କେଉଁ ମାଟେ ହଉ, ସ୍ତ୍ରୀ ସ୍ତ୍ରୀ ନିଜର ସ୍ତ୍ରୀ ହଉ, ନିଜର ମା ହଉ, ନିଜର ଭଉଣୀ ହଉ, ଯିଏ ଯାହା କରୁଛି ସିଏ ଯେ କେବଳ ଅନ୍ୟର ସୁଖ ପାଇଁ କରୁଛି, ତାର ନିଜର କିଛି ସୁଖ ନାହିଁ, ଏଇଟା ସମ୍ଭବ। ନିଜର ସୁଖ ନରହିଲେ କେହି କିଛି କର୍ମ କରିପାରିବେ ନାହିଁ, ଏ ହେଉଛି ଫ୍ୟାକ୍ଟ। ନିଜର ସୁଖ କିଛି ରହିଛି ବୋଲି ଲୋକ ବ୍ୟକ୍ତି କର୍ମ କରୁଛି, ଯଦି ନିଜର ସୁଖ କିଛି ନ ରହିବ ସେ କେବେ କର୍ମ କରିପାରିବେ ନାହିଁ। ନିଜର ସୁଖ କେବଳ ହେଉଛି ଭକ୍ତ ସମାଜ ବା ଗୋପୀ ସମାଜ ହେଉଛି, ଯେଉଁଥିରେ ନିଜର ସୁଖ ନାହିଁ କୃଷ୍ଣଙ୍କ ପାଇଁ ସମ୍ପୂର୍ଣ୍ଣ ସମର୍ପିତ, ଏଥିପାଇଁ ସେମାନେ ପୂଜା। ଏ ଗୋପୀ ଶବ୍ଦରେ ସେ ମନେ ପଡ଼ିଲା, ଉତାରିୟ ଗୋପୀ ହି ସସୁଦାସ୍ୟ କର୍ମ ହଁ ସୁସୁତମ ପୟମ ପୁନଃ ଗଲେ, ଦୁଗ୍ଧକୁ ତଳେ ରଖିଲେ ଗୋପୀ ଫେରିଲେ, କିଏ ଯଶୋଦା ଫେରିଲେ, ପ୍ରବିଶ୍ୟ ସନ୍ଦୃଶ୍ୟ ଚ ଦଧ୍ୟମତ୍ରକମ୍, ପ୍ରବେଶ କରିଲେ କେଉଁଠି ଯୋଉଠି ଦଧି ମନ୍ଥନ କରୁଥିଲେ ସେ ଦେଖି ଦେଇଦେଲେ ଭାଣ୍ଡଟାକୁ, କେହି ବି ସହିପାରିବେନି। ମାଖନ ବାହାରିବା ଅବସ୍ଥାରେ ରହିଛି, ଏତେ ପୁଣି ଦଧିଟାକୁ ନଷ୍ଟ କରିଥାନ୍ତା କରିଥାନ୍ତା, କେଉଁଠି ନଷ୍ଟ କଲା ଭାଣ୍ଡଟାକୁ, ଯେଉଁଥିରେ ଦଧି ଆଉ କ'ଣ କୁହନ୍ତି ଦୁଗ୍ଧ ଆବର୍ତ୍ତନ ହୁଏ, ଏଇଟା କ'ଣ କୁହନ୍ତି ସେଟାକୁ ସବୁ ବଢ଼ା ବୋଲି କୁହନ୍ତି ନା, ବଢା ଶିଶୁ ଯେତେ ପୁରୁଣା ହବ ସେଟା ଭଲ, ସେ ପୁରୁଣା ପାତ୍ର ବସାନ୍ତେ ସେଟା କାହିଁକି, ଶିଶୁ ଘିଅ କ୍ଷୀର ଏସବୁ ପିଇ ଦେଇଥାଏ, ତା ଟେମ୍ପରେଚରଟା ବାଲାନ୍ସ ରୁହେ, ପୁରୁଣା ସବୁ ତାକୁ ବଢା ବୋଲି କୁହନ୍ତି ସବୁ, ତା ଦେହରେ ସବୁ ପାତ୍ରଟା ଭାଙ୍ଗିଲେ ଭାରି ବିରକ୍ତ ହୁଅନ୍ତି ଲୋକ, କାରଣ ଗୋଟେ ନୂଆ ପାତ୍ର ଆଣି ତାକୁ କୁକିଂ କରିକି ତାକୁ ସେଥିରୁ ଭଲ ଜିନିଷ ବାହାର କରିବା ଏଟା ବହୁତ କଷ୍ଟ, ଏଟା ପାତ୍ର ବି ଗଲା, କାହାର ଯଶୋଦାଙ୍କର ପାତ୍ର ବି ଗଲା ଦଧି ବି ଗଲା, କିନ୍ତୁ ସେଥିପାଇଁ ସେ ଦୁଃଖ କଲେନି, ସେ କୃଷ୍ଣ ସୁଖ ପାଇଁ କରୁଥିଲେ ନା, ଆମର ଦୁଃଖ କ'ଣ ଯଦି ଆମର ଜୀବନ ଏଇଟା ହଉଛି ଗୋଟେ ଦୁଃଖ, ଆମକୁ କ'ଣ ମିଳିଲା ନ ମିଳିଲା ବଡ଼ ଜିନିଷ ନାହିଁ, କୃଷ୍ଣ ସୁଖ ପାଇଲେ କି ନାହିଁ ଆମ ଦ୍ୱାରା, ଆମ ଦ୍ୱାରା ଗୁରୁକୃଷ୍ଣ ସୁଖୀ ହେଲେ କି ନାହିଁ, ଆମେ ତାଙ୍କୁ ଆମ ସାମର୍ଥ୍ୟ ହିସାବରେ ତାଙ୍କୁ ସୁଖୀ କରିପାରିଲେ କି ନାହିଁ, ଆମର କ'ଣ ଲାଭ ଲସ୍ ହେଲା ଏଟା ଚିନ୍ତା କଲେ କିଛି ହବନି, ଆମେ ଦୁଇଟାଙ୍କୁ ଏକା ସାଙ୍ଗରେ ଧରିବା ପାଇଁ ଚାହୁଁଛେ, ମୋର ଲାଭ ମୁଁ ସବୁବେଳେ ପ୍ରଫିଟ୍ ରହିବି ଆଉ ଗୁରୁକୃଷ୍ଣଙ୍କୁ ବି ସୁଖୀ କରିବି, ନା ସୁଖୀ କରିବା ଲୋକ ତା କଥା ଚିନ୍ତା କରିବନି, ନିଜ ବିଷୟରେ ଚିନ୍ତା କରିନି, ଆମ ସାଇଟକୁ ଆମକୁ ଛାଡ଼ିଦେବାକୁ ପଡିବ, ଆମ ସାଇଟ ଉପରେ ଡାର୍କ କରି ରଖିବାକୁ ପଡିବ, ଅଟୋମେଟିକ ଯେତେବେଳେ ଭଗବାନ ସୁଖୀ ହେଇଯିବେ ସେତେବେଳେ ଆମର ଅଭାବ କ'ଣ ଅଛି, ଆମେ ଚିନ୍ତା କରିବାର କ'ଣ ଅଛି, ଆମର କିଛି କ'ଣ ପ୍ରୟାସ କରିବା ଆବଶ୍ୟକ କି ନାହିଁ, କିନ୍ତୁ ଆମର ପ୍ରୟାସର ସବୁବେଳେ ଯେଉଁଥିପାଇଁ କର୍ମ କରୁଛି ଆମର ଲକ୍ଷ୍ୟଟା ରହୁଛି ମୋର ସୁଖ। ଗୋପୀ ଫେରିଲେ ଭଗ୍ନମ ବିଲୋକ୍ୟ ସୁତାସ୍ୟ କର୍ମତ, ଯଶୋଦା ଫେରିକି ସଙ୍ଗେ ସଙ୍ଗେ ଜାଣିଦେଲେ ତାଙ୍କ ପୁଅର କର୍ମ, ଇଏ ଯଶୋଦା କେମିତି ସଙ୍ଗେ ସଙ୍ଗେ ଜାଣିଲେ, ଯଶୋଦା ଫେରିଲେ ଦୁଗ୍ଧକୁ ରଖିଦେଇକି ଫେରିକି ସାଙ୍ଗେ ସାଙ୍ଗେ ଦେଖିଦେଇକି ଭାଣ୍ଡକୁ ଭାଣ୍ଡ ଭାଙ୍ଗି ଯାଇଛି, କେମିତି ଜାଣିଲେ ଏଇଟା ହଉଛି ମୋ ପୁଅର କର୍ମ ବୋଲି, ଗୃହରେ କେହି ନାହାନ୍ତି, ବ୍ରଜରେ ସମସ୍ତେ ପ୍ରାୟ ବୟସ୍କ ଲୋକ ପଳାଇଛନ୍ତି, ତାପରେ ଏଭଳି ଭାବରେ ଭାଙ୍ଗିବ କେସ୍, ଆଚ୍ଛା ଯଦି ଶିଳପୁତ୍ର ଭାଙ୍ଗିଲେ ଶିଳପୁତ୍ରକୁ ରଖିଥିବେ କୋଉଠି, କେମିତି ସେ ଜାଣିଥିଲେ ଶିଳପୁତ୍ର ଭାଙ୍ଗିଛନ୍ତି ବୋଲି, ଚୋର କ'ଣ କରନ୍ତି, ଚୋର ଯୋଉ ଚୋରି କରନ୍ତି କ'ଣ କରନ୍ତି, ଏମିତି ଗୋଟେ ଜିନିଷ ନାହିଁ, ଚୋର ଚୋରି କରିବ ତାର ନିଶାନଟା ଛାଡ଼ିକି ସେ ଗୋଟେ ଛାଡ଼ିକି ଯିବ, ପରମାତ୍ମା ତା ହୃଦୟ ଭିତରେ ଅଛନ୍ତି ନା, ତାକୁ ଯୁଆଡ଼େ ଗୋଟେ ସାକ୍ଷୀ ରଖି ଦେଇଥିବେ, ଚୋର ଯେତେବେଳେ ଚୋରି କରିଥିବ କିଛି ଗୋଟେ ସାକ୍ଷୀ ଥିବ, କେଉଁଠି ଆସିକି ପାନ ଖାଇକି ଯାଇଥିବ, କେଉଁଠି ଆସିବେ, ସେ ଆସିବେ ସେ ଏଟିଏମ୍ରୁ ଚୋରି କରିବେ, କେଉଁଠି କ'ଣ ଚୋରି କରିବେ, ଆଗ ଆସିକି ସେ ଦୋକାନରେ ଚାହା ପାନ ଖାଇକି ପଚାରିବେ, ପୋଲିସ ଜାଣିଛି, ପୋଲିସ ଦେଖିବ କିଛି ସୁରାକ ପାଉନି, ପଚାରିବ ଆଚ୍ଛା ଏଠି ରାତି 10ଟା ବେଳେ ଚୋରି ହେଇଛି କେତେବେଳେ, ତାଙ୍କ ସବୁ ଟାଇମ୍ ଦେଖିଥିବେ ଏତିକି ସମୟରେ କ୍ୟାମେରା, ପଚାରିବେ ଲୋକାଲ ଦୋକାନୀ, ଆଚ୍ଛା ଏଠି ଆସିଥିଲେ କିଛି ଲୋକ 10:30 ବେଳେ, ହଁ ଆଜ୍ଞା ଆସିତ, ନା କେମିତି କେଉଁଠିକାର ଲୋକ, ନା ସବୁ ଅପରିଚିତ ଲୋକ ଲାଗୁଥିଲେ, କ'ଣ ନା ଏ ଚା ଫା ସବୁ ଖାଇକି ଗଲେ, ଆଚ୍ଛା କେମିତିକା ଲୋକ, ପୋଲିସ ସୁରାଗ ନେବ, କେମିତିଆ ଲୋକ, ନା ଏସବୁ ନିଶ ଛାଡ଼ିଥିଲେ ଏମିତି ସେମିତି ଏମିତିଆ ଲୋକ, ସେ ମାର୍କ କରିବ, ଆଚ୍ଛା ଏଇ ଲୋକ ବାହାରୁ ଆସିଛନ୍ତି ମାନେ, ଆଚ୍ଛା ଏୟାରପୋର୍ଟକୁ କାର ଟିକେଟ୍ ବୁକିଂ ହେଇଛି ଦେଖ, ଆଉ ଧରା ପଡ଼ୁଛନ୍ତି କେମିତି, ଏୟାରପୋର୍ଟକୁ ଲାଗୁଛନ୍ତି, ରେଲୱେ ସବୁଟା ସବୁ ନେଟ୍ ସିଷ୍ଟମ୍ ହେଇଗଲା, ଆଉ କିଏ ଆରାମ କରିଛି, ଆଚ୍ଛା ହୋଟେଲମାନଙ୍କୁ ହୋଟେଲ ଇନଫର୍ମେସନ ତାଙ୍କ ଦ୍ୱାରା ଗଭର୍ଣ୍ଣମେଣ୍ଟ ଭୁବନେଶ୍ୱରରେ ସବୁ ରହୁଛି ନା ହୋଟେଲ ଇନଫର୍ମେସନ, ସବୁ ଯେଉଁମାନେ ରହିଲେ ତାଙ୍କର ଆଇଡ଼ି ସବୁ ରଖାହଉଛି, ତାଙ୍କ ଦ୍ୱାରା କଲେକ୍ସନ୍ କରାହବ, ପଡ଼ିବ ଚୋର ଯାହା କରିଥିବ ଗୋଟେ ସାକ୍ଷୀ ରହିବ, ଚୋରି କରିବ ମାନେ ତୁମେ ଭୁଲ କାମ କରିବ ମାନେ ସାକ୍ଷୀ ରହିବ, ଭଗବାନ ପରମାତ୍ମା ତ ଲାଷ୍ଟ ସାକ୍ଷୀ, ଆଉ ସେ କୋଉଆଡ଼େ ତୁମକୁ ଧରେଇବେ, ଆଉ କୋଉଆଡ଼େ ତୁମକୁ ଧରେଇଦେବେ, ଏଥିରୁ ଯାହା ଜଣାପଡ଼ୁଛି କୃଷ୍ଣ ଶିଳପୁତ୍ରଟାକୁ ଲୁଚେଇ ପାରିଲେ, ଶିଳପୁଟାକୁ ଲୁଚେଇ ଶିଳପୁଟାକୁ ଲୁଚେଇ ଦେଇଥାନ୍ତେ, ଯଶୋଦା ଟିକେ ବି ଚିନ୍ତା କରନ୍ତି ଭାଙ୍ଗିଲା କେମିତି, ତେଣୁ ଫଟେଇ ଦେଇଛନ୍ତି ଯେତେବେଳେ ରାଗିକି ବାହାରିଲା ସେଟା ଫୋପାଡ଼ି ଦେଇ ଦୌଡ଼ ଛୋଟ 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 ଜାଗାରେ କାମ ଜାଣିନାହାନ୍ତି, ଫୋପାଡ଼ି ଦେଇ ଦୌଡ଼ିଥିବେ ଆଉ କ'ଣ, ଆଉ ଡଡ଼ୁଆ ହେଇଗଲା ବର୍ତ୍ତମାନ ଯଶୋଦା ଆସିବେ କ'ଣ ହବ, ତାଙ୍କ ମୁଣ୍ଡ କାମ କରୁନି, ହଁ ଦେଖିବା କ'ଣ ହେଉଛି, ଏଣେ ବାହାରକୁ ବି ଦୌଡ଼ିକି ଯାଇପାରୁନାହାନ୍ତି କାହିଁକି ନା ଭୋରୁ ଭୋରୁ ହେଇଛି, ଅନ୍ଧକାର ଅଛି, ଅନ୍ଧାର କୁଆଡ଼େ ଦୌଡ଼ା ଦୌଡ଼ି କରି, ଦିନ ହେଇଥିଲେ କୁଆଡ଼େ ଦୌଡ଼ା ଦୌଡ଼ି କରି କୁଆଡ଼େ ପଳେଇଥାନ୍ତି, ଚପଟ ମାରିଥାନ୍ତି, ଏବେ କୁଆଡ଼େ ଯାଇପାରିବେନି, ତେଣୁ ଶିଳପୁତ୍ରଟା ସେଠି ନିଶ୍ଚିତ ପଡ଼ିଥିବ, ସେଥିପାଇଁ ଯଶୋଦା ଜାଣିଦେଲେ ସୁତସ୍ୟ କର୍ମ, ଚୋର ଯଦି ଚୋରି କରିବାକୁ ଆସିବ ବା ଆଉ ଯଦି କିଏ ରାଗରେ ଆସିବ ଶିଳପୁଅଟାକୁ ଆଣି କାହିଁକି ଏଠି ଇଏ କରିବ, ସେଟା ପରେ ଦେଖିଲେ ପାଦ ଚିହ୍ନ ଗୁଡ଼ା ସବୁ ପଡ଼ିଛି, ଆଚ୍ଛା ଯଦି କାହ୍ନାଟା କରିନି ସେ ଗଲା କୁଆଡ଼େ, ଯଦି କୃଷ୍ଣ ଚାଲାକ ହେଇଥାନ୍ତେ ତାର ଫଟେ ଦେଇକି ସେଠି ବସିଥାନ୍ତେ, ସେ ଯଦି ସେଟାକୁ ଫଟେଇଥାନ୍ତେ କେଉଁଟାକୁ, ଯଦି ଭାଣ୍ଡଟାକୁ ଛିଦ୍ର କରିଦେଇକି ଶିଳପଟାକୁ ଇଏ କରିଦେଇକି ବସିଥାନ୍ତେ, ଯଶୋଦା ବି କେବେ ବିଶ୍ୱାସ କରୁନାହାନ୍ତି, କହିଥାନ୍ତି କିଏ ମୁଁ ଜାଣିନି କ'ଣ ହେଇଛି, କିଏ ଆସିକି କରିଦେଇଗଲା। ତୁମେ ତୁମେ ଯଦି ଏଇଟା କଲର ବସିଥାନ୍ତେ ସେଠି ଚୁପଚାପ, ଚୋର ବା ଧରା ପଡ଼ିବ, ଯୋଉ ବାଟ ହେଲେ ସେ ଭଗବାନ ବି ଚୋରି କଲେ ଧରା ପଡ଼ିବେ, ଯିଏ ଚୋରି କରନ୍ତୁ ଆଜି ତ ତାଙ୍କ ଲୀଳା, ଆଉ ସେ ଚୋରି କରୁଛନ୍ତି ଆଉ ଧରା ପଡ଼ିବ ବର୍ତ୍ତମାନ, ଆଉ ଯଶୋଦା ଜାଣିଦେଲେ ଆଉ ଇଏ ସତ ସିଏ କର୍ମ, ଇଏ ପୁଅ ଆଉ ପୁଅର କାମ ହେଇଥିବ ଆଉ। ବଡ଼ ବଡ଼ ଯୋଉ ଭଲ ଚୋରଟା ସେ କ'ଣ, ସେ ଯୋଉଟା ବହୁତ ଏକ୍ସପର୍ଟ ଚୋର, ସେ ଫଟକିଣି ଚୋରି କରି ଯିବେନି, ସେମିତି ନା ଯେ ଚୋରି ଖୁଚୁରା ଚୋରଟା କ'ଣ କରନ୍ତି, ଏଇ ଯେ ପକେଟ୍ ମାର ନଥାନ୍ତି 10 ଟଙ୍କା 5 ଟଙ୍କିଆ ମନି ବସ୍ କାର ଉଠେଇବେ କାର, ସେଗୁଡ଼ାକ ଫଟକିଣି ଚୋରି କରି ଡିଆଁ ମାରିକି ପଳେଇବେ। ପୁରୁଣା ଚୋର ସେ ପୁରା ଗଲାବେଳେ ପୁରା ବୁଦ୍ଧି ଖର୍ଚ୍ଚ କରି କାମ କରିବେ, ଗଲାବେଳେ ପୁରା ବୁଦ୍ଧି ଖର୍ଚ୍ଚ କରିକି ଯିବେ, ସେମିତି ନା ସେମିତି ସେମିତି ଯିବେନି, ଏମିତି ସେମିତି ରେଲୱେ ଷ୍ଟେସନ ଓହ୍ଲେଇବେନି, କାରଣ ରେଲୱେ ଷ୍ଟେସନ ଓହ୍ଲେଇଲେ ସିସି କ୍ୟାମେରା ଅଛି ନା, ରେଲୱେ ଷ୍ଟେସନ କେଉଁ ବାଟେ ଯିବାକୁ ପଡ଼ିବ, ସେ ଷ୍ଟେସନ ବାଟେ କେବେ ଯିବେନି, ଷ୍ଟେସନ ବାଟେ ଗଲେ ସିସି ଧରିବ ନା, କାହା ଜିନିଷ ଗୋଟେ କାଟେ ଯେଉଁ ଉଠେଇକି ନେଉଛନ୍ତି, ସିସିରେ ଧରା ପଡ଼ିଯିବନି, କି ଯେଉଁ କ'ଣ ସିସି କ୍ୟାମେରା ଲାଗୁଛି ନା, ଧରା ପଡ଼ିଯିବ, ସେ ଓହ୍ଲେଇ କୁଆଡ଼େ ଯିବେ, ସିଧା ରେଲୱେ ଲାଇନ ସିଧା 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 ଚାଲି, ସିସି ମାର୍କ କରୁଥିବ ନା, ସେ ଆସି ଆଗେ ଆସି ମାରିକି ଦେଖିବେ କେଉଁଠି ସିସି ଅଛି କ'ଣ ଅଛି, ଚୋର ସିସି ଚାଲାକ ନା ଆଉ, ତେଣୁ ଯୋଉ ବାଟେ ଗଲେ ଧରା ପଡ଼ିବେ, ପରମାତ୍ମା କେଉଁଠି ଗୋଟେ ଧରେଇଦେବେ ନା, ଧରେଇଦେବେ ଇଏ ସେ କୃଷ୍ଣ ସେଇଭଳିଆ, ତୁମେ ଭାଙ୍ଗି ଭାଙ୍ଗି ଦେଇ ସେଠି ବସିଥାନ୍ତେ ବି ଧରା ପଡ଼ିଥାନ୍ତେ, ପଳେଇ ଯାଇଛୁ ମାନେ ଯଶ ଜାଣିଦେଲେ ଏ କୃଷ୍ଣର କର୍ମ। କିନ୍ତୁ ଭଗ୍ନମ ବିଲୋକ୍ୟ ସୁଦସ୍ୟ କର୍ମ ତ ଜହାସ ତଞ୍ଚାପି ନ ତତ୍ର ପଶ୍ୟତି, ନ ତତ୍ର ପଶ୍ୟତି, ଦେଖିଦେଲେ ଇଏ ଏଠି ନାହିଁ, କିଏ କୃଷ୍ଣ ଏଠି ନାହିଁ, କାହ୍ନା ଏଠି ନାହିଁ, ତାହେଲେ ସେ ଭାଙ୍ଗି କୁଆଡ଼େ ଯାଇଛି ଆଉ, ମୋ ପୁଅର କର୍ମ ଆଉ, କିନ୍ତୁ ଜହାସ ହସିଲେ, କୋଉ ମା ଏ ଜଗତର କେହି ମା ନାହିଁ ଏମିତି ଶୋଇପାରିବ, ଛୁଆଟାକୁ ଡାଣ୍ଟିବ ତ, ମୋ ମୋ ଜିନିଷଟା ଭାଙ୍ଗିଦେଲୁ, ହାଣ୍ଡିଟା ଭାଙ୍ଗିଦେଲୁ, ତୋର କ'ଣ ଅସୁବିଧା ହେଲା କ'ଣ ହେଲା, ଯଶୋଦା ହସି ଗୋଡ଼େଇ ଦେଲେ। ବ୍ରଜବାସୀମାନଙ୍କ ପାଇଁ ସମ୍ପତ୍ତି କିଛି ନଥିଲା, ସବୁ ନଷ୍ଟ ହେଇଯାଉ, ସେଥିପାଇଁ ସେ ଏପରିକି ଗୋକୁଳରେ କୃଷ୍ଣଙ୍କର ଜନ୍ମସ୍ଥାନକୁ ଛାଡ଼ିକି ପଳାଇଲେ, ଭିଟାମାଟିକି ଛାଡ଼ନ୍ତି କି, ଯେତେ ବିପଦ ବୋଲି ଭିଟାମାଟିର ଲୋକ ରହି ଗୋକୁଳ ଛାଡ଼ି ଚାଲିଗଲେ, ନା ବିପଦ କାହା ପାଇଁ ଆସୁଛି, କୃଷ୍ଣଙ୍କ ପାଇଁ। ନନ୍ଦ ମହାରାଜ ନିଜର ଗୃହ ତ୍ୟାଗ କରିକି ଏଇ ଶକଟରେ ଶଗଡ଼ରେ ଆସିକି ବୃନ୍ଦାବନରେ ରହୁଥିଲେ, ଶଗଡ଼ ଭିତରେ। ଆମର କୃଷ୍ଣ ଦରକାର, ଆମର କ'ଣ ଦରକାର, ଆମର ଟଙ୍କା ପଇସା ଦରକାର, ବରଂ ମରି ମରି ଜାଗା ଛାଡ଼ିବିନି, ମୋ ଘର ମୋ ଦର, ଆମ ଧନ ପ୍ରତି ଆସକ୍ତି, ଦେହ ପ୍ରତି ବି ଆସକ୍ତି ନୁହେଁ, ଆଉ କୃଷ୍ଣ ପ୍ରତି କ'ଣ ଗୋଟେ ଆସକ୍ତି ଆସିବ ଗୋଟେ ଯିବାର। ନନ୍ଦ ମହାରାଜ ପାଇଁ, ଗୋପୀମାନଙ୍କ ପାଇଁ, ବ୍ରଜବାସୀମାନଙ୍କ ପାଇଁ କୃଷ୍ଣ ଥିଲେ ଧନ, ଯଶୋଦା ପାଇଁ ଦୁଃଖୀ ଦୁଃଖ କଲେନି, ନଷ୍ଟ ହେଇ ନଷ୍ଟ ହେଇଯାଉ, ଜୀବନରେ ସବୁବେଳେ ଲାଭ କ୍ଷତିକୁ ହିସାବ କରାଯାଏ ନା, ଏତେ ଧନର ଏତେ ବଡ଼ ମୂଲ୍ୟ ରହିଛି, ସବୁବେଳେ ଗୋଟେ ବ୍ୟକ୍ତି ଲାଭ କ୍ଷତି ଲାଭ କ୍ଷତି ଲାଭ କ୍ଷତି, ସେ କୃଷ୍ଣଙ୍କ ଉପରେ ଧ୍ୟାନ ଦେବା ଦରକାର, କୃଷ୍ଣ ସ୍ମରଣ, କୃଷ୍ଣ ଅଛନ୍ତି, କୃଷ୍ଣ ପ୍ରୀତି ମାନେ ଲାଭ, ଆଉ କୃଷ୍ଣ ଆଉ ସବୁ ଧନ ସମ୍ପଦ ଯଦି କୃଷ୍ଣଙ୍କର ସ୍ମରଣ ହଉନି, କୃଷ୍ଣଙ୍କର ଭଜନ, ସବୁ କ୍ଷତି ରହିଛି, ଲସ୍ ସବୁ ସେ କ୍ଷତି ରହିଛି। ତୁମେ କୋଟିପତି ହେଲେ ବି ତୁମ ମନେ ରଖିବାକୁ ପଡିବ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଭିତରେ ଆସିବ, କୋଟିପତି ହେଲେ ବି ତୁମକୁ ରୋଗ ହବ, ମୃତ୍ୟୁ ହବ, ଆଉ ସଂସାର ତାପ ବର୍ତ୍ତମାନ ଯୋଉ ଶୀତ ହଉଛି, କଣ କୋଟିପତି ଶୀତ ହବନି, ତାକୁ ବେଶୀ ଶୀତ ହବ, ଆସି ଗରମ ପାଣି ଲଗାଧିବ, ଗିଜର ପାଣି ଲଗାଧିବ, ଆଜି ଏସି 24 ଘଣ୍ଟା ଏସି ଚଲାଉଥିଲା, ବର୍ତ୍ତମାନ ହିଟର ଚଲାଇବ, ଯେଉଁ ବାଟେ ତୁମେ ଯେତେ ଚତୁର ହୁଅ, ତୁମେ ଦେହ ହିଁ ତୁମର ଦେହ ନା, ଆଉ ଗୋଟେ ଅସୁବିଧା କରିଦିଏ ଦେହ, ଧନ ସମ୍ପତ୍ତି ପାଇଲା ପରେ ଦେହର ଗୋଟେ ଜିନିଷ ବଢ଼ିଯାଏ, କ'ଣ ବଢ଼ିଯାଏ, ଦେହର ଡିମାଣ୍ଡଟା ବଢ଼ିଯାଏ, ଦେହର ଆବଶ୍ୟକତା ଏତେ ବଢ଼ିଯାଇଥିବ, ତାକୁ ଆଉ ତୁମେ ଭବିଷ୍ୟତରେ କମେଇ ପାରିବନି, ଆଉ ପ୍ରକୃତି ସହିତ ବି ଚଳିପାରିବନି, ପ୍ରକୃତି ସହିତ କେବେ ତୁମେ ଚଳିପାରିବନି। ଦେଖୁନାହାନ୍ତି ଯେଉଁମାନେ ସିଟି ମାନଙ୍କର ରହୁଛନ୍ତି, ଭୁବନେଶ୍ୱର ମଝିରେ ହେଲାନି ଗୋଟେ ବାତ୍ୟା ଫାତ୍ୟା, ବାତ୍ୟା ଫାତ୍ୟା ହେଲା ଯେଉଁ କରେଣ୍ଟ ଫରେଣ୍ଟ ପଳେଇଗଲା, ସବୁ ଉଡ଼ିଗଲା, ପାଗଳ ହେଇଗଲେ, ଏବଂ ଏମାନଙ୍କ ଜୀବନ ଏମିତି ହେଇ ଦୁଇ ବାଲ୍ଟି ପାଣି କୂଅରୁ ଗାଡ଼ି ଗାଧେଇ ପାରିବେନି, ମଟର ଦରକାର, ସୁଇଚ୍ ମାରିବେ, ଫ୍ୟାନ୍ ନ ରହିଲେ, କରେଣ୍ଟ ନ ରହିଲେ ବଞ୍ଚିପାରିବେନି। ବର୍ତ୍ତମାନ ମଣିଷ କରେଣ୍ଟ ନହେଲେ ବଞ୍ଚିପାରିବେନି, ବର୍ତ୍ତମାନ ଟୋଟାଲ କରେଣ୍ଟ ବନ୍ଦ କରିବା ଦରକାର। ଆମର ଇସ୍କନରେ କେତେ କେନ୍ଦ୍ର ଯେଉଁଠି ସେମାନେ ଟୋଟାଲ କରେଣ୍ଟ ୟୁଜ୍ କରୁନାହାନ୍ତି, ବନ୍ଦ କରିଦେଇଛନ୍ତି, କରେଣ୍ଟ ନାହିଁ, ସବୁ ନ୍ୟାଚୁରାଲ, ଦୀପ ଜାଳ ବଞ୍ଚାଅ, ଠାକୁର ଯେତେ ଠାକୁର ବି ଅଛନ୍ତି, ରୋଷେଇ ହେଉଛି, ସବୁ ଦୀପରେ, କୌଣସି ଇଲେକ୍ଟ୍ରିକ୍ ଜିନିଷ, କୌଣସି ମେସିନ୍ ଜିନିଷ ଲାଗିବନି, ଭଲ ଏଗୁଡ଼ିକ ଦେହ ଆସକ୍ତି ବଢ଼ୁଛି। ଏଗୁଡ଼ା ମୋବାଇଲ, କରେଣ୍ଟ ଅଛି ମୋବାଇଲ ଚାର୍ଜ କର, ହ୍ୟା ଗପ, ହଜାର ଜିନିଷ ନାହିଁ, କରେଣ୍ଟ ଦରକାର ନାହିଁ, ସେମିତି ରୁହ, ଚଳ, ଭଲ ଶିଶୁ ଜୀବନ ଭଲ ଥିଲା। ଦେହର ଏଇ ଗୋଟେ ଦେହକୁ ଯେତେ ଆମେ ସୁଖ ଦେଇଦେବା, ଦେହର ଆବଶ୍ୟକତା ସେତେ ବଢ଼ିଗଲା, ଆଉ ତାରି ଚିନ୍ତାରେ ତୁମ ଦିନ ଯିବ, କରେଣ୍ଟଟା ପଳେଇଯାଉ, ତାପରେ କ'ଣ କରିବ ଦେଖିବା, ନିଦ ହବନି, ଶୋଇପାରିବନି, କରେଣ୍ଟ ଇ ଫୁଲବାଣୀ ଆଡ଼େ ମୁଁ ଯାଏ ଦେଖିଛି ଖରାଦିନରେ, ସେ କିଛି ନାହିଁ, ପୁରା ସେ ଖଟିଆ ତାଙ୍କର ଯେଉଁ ନଥାଏ କି ଖଟିଆ ଗୁଡ଼ା ଯେଉଁ ବୁଣା ହେଇଥିବ ଯେଉଁ ରସିରେ ପୁରା ବାହାରେ ପକେଇ ଦେଇଥିବେ, ସେ ମଶା ଫସା ଆମକୁ ମଶା ନ ଟାଙ୍ଗରେ ଶୋଇପାରିବନି, ସେ କିଛି ନାହିଁ, ଆ ଖଟି ଖଟି ଆସିଥିବ, ସେ ଖଟିଆ ପକେଇ ଦେଇକି ମେନ୍ ଆସ୍ତା ପରେ ଗାଡ଼ି ଆମେ ରାତିରେ ଭାଗବତ କଥା ସାରି ଫେରୁଥିବୁ, ହର୍ନ ମାରୁଥିବୁ, ସେଇଭଳିଆ ଗାଡ଼ି ଯାଉଥିବୁ, ଆସୁଥିବ ସେ ଶୋଇଥିବେ, ମୁଙ୍ଗୁଡ଼ି ମାରୁଥିବେ, କିଛି ଆବଶ୍ୟକ ନାହିଁ। ଆଉ ଆମ ପାଖରେ ଫ୍ୟାନ୍ ଲାଗିଥିବ, ଟିକେ ଫ୍ୟାନ୍ ୟୁଜ୍ କରୁଛେ, ଦେଖ ବଡି ବଡି ତା ସହିତ ଆକ୍ୱେଣ୍ଟେଡ୍ ହେଇଗଲା, ସେମାନେ ବାହାରେ ଶୋଇଛନ୍ତି, ଶରୀର ଗୋଟେ ଏମିତି ଆବଶ୍ୟକ, ତୁମେ ଯେତେ ବଢ଼ିବ ସେ ବଢ଼ିଯିବ, ଯେତେ କମିବ ସେ କମିବ, ଶରୀର ତୁମକୁ ଧରିବ, ଧନୀ ହୁଅ ଗରିବ ହୁଅ ତୁମକୁ ଧରିକି ରଖିଛି, ଛାଡ଼ିବନି ସେ କେବେ, ତା ଧର୍ମ ଏମିତି ବହୁତ। ଧନୀ ଧନ ଗରିବ ସହିତ କ'ଣ ଅଛି, ଶରୀର କି କାଳ ହେଇଯିବ, ଦିନେ ଶରୀର ହିଁ କାଳ ହବ ଆମର। ଯେତେବେଳେ ମୋର ଛୋଟ ପିଲାବେଳେ ମନରେ ସବୁ ଅଛି, ସେତେବେଳେ ତ ଫ୍ୟାନ୍ ନଥିଲା ନା କ'ଣ, କରେଣ୍ଟ ଇଲେକ୍ଟ୍ରିସିଟି ନଥିଲା, ଏ ବତୀ ସବୁ ଜଳେ, କ'ଣ ତ କୁହନ୍ତି, ଡିବିରି ଡିବିରି ପରେ ଚିମିଣି ଚିମିଣି, ଏଇଠି 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 ତାର ସବୁ କାଚ ଥାଏ, ତାକୁ ସବୁ ପାଉଁଶ ପାଉଁଶ ହେଇଯିବ, ଘଷି ପାଉଁଶ ମାରିକି ସଫା ହବ, ସଫା ହେଇକି ତାକୁ ପୋଛା ହବ, ଲଗା ହେଇକି ସେଥିରେ ସେଥିରେ ପାଠ ପଢ଼ାଯାଏ, ସବୁ ଘରେ ଗୋଟେ ଗୋଟେ ଜଳୁଥିବ, ସେଥିରେ ଖିଆ ପିଇବା ସବୁ, ଗରମ ହେଲେ ସେ ମା' ମାନେ ଯେଉଁ ବାବା ମାନେ ସେମାନେ ଖାଲି ବିଞ୍ଚନ୍ତି ହାତରେ, ବିଞ୍ଚଣା ବିଞ୍ଚ, ସେଥିରେ ଛୁଆ ମାନେ ଶୋଇ, ନା ସେଥିରେ ଟେମ୍ପରେଚର ନଥିଲା, ଥିଲା ଶରୀର ଆବଶ୍ୟକତା ଏଇଆ, ଧନ ସମ୍ପତ୍ତି ତୁମେ ଯେଉଁଟାକୁ ବଢ଼େଇଦେବ ତା ବଜାର ଚାଲୁ, କୃଷ୍ଣଙ୍କ ସେ ତାଙ୍କୁ ଯୋଡ଼ନି, କୃଷ୍ଣଙ୍କ ସେ ତାଙ୍କୁ ଯୋଡ଼ନି, ଧନ ସମ୍ପତ୍ତି ଗୋଟେ ଅଲଗା ସାଇଡ୍ ଜିନିଷ, କୃଷ୍ଣ ହେଉଛନ୍ତି ଅଲଗା ସାଇଡ୍ ଜିନିଷ, କାରଣ ଧନ ପାପୀ ଲୋକଙ୍କ ପାଖରେ ବି ଯେଉଁମାନେ କୃଷ୍ଣଙ୍କୁ ଭଜନ କରୁନା ତାଙ୍କ ପାଖରେ ଧନ ଅଛି। ଆରବିଆନ କଣ୍ଟ୍ରିରେ ସେ କ'ଣ କୃଷ୍ଣ ଗୋଟା କହୁଛନ୍ତି, ସେ ତ ଶୋଭବୋଧ କରୁଛନ୍ତି, ସେମାନେ କିଏ ଗୋଟେ ଗୋଟେ ତାଙ୍କର ଗୋଟେ କିଏ ରାଜା ଅଛି, ତାଙ୍କର ସବୁଠୁ ଅପୁଲେଣ୍ଟ ରାଜା, ସେମାନେ ଏବେ ବି ରାଜା ରାଜାରାଣୀ କଥାରେ ଚଳୁଛନ୍ତି, ତାଙ୍କର ଆସନ ତାଙ୍କର ପୂଜା ସବୁ ସବୁ ଜିନିଷ ସେମିତି ଅଛି। ଆଉ ସେମାନେ ତ ଭଗବାନ ଡାକୁନାହାନ୍ତି, କେଉଁ ଲକ୍ଷ୍ମୀ କି କେଉଁ କୃଷ୍ଣଙ୍କୁ ସେମାନେ ଡାକୁନାହାନ୍ତି, ପାପ ବି କରୁଛନ୍ତି, ଗୋମାତା ଗୋମାତାଙ୍କୁ ବଧ କରୁଛନ୍ତି, ସେମାନେ ପାପୀ କଥାରେ ଧନ କେମିତି ରହୁଛି, ଧନ ସହିତ କାହିଁକି କୃଷ୍ଣଙ୍କୁ ଯୋଡ଼ୁଛ, ଧନ ସମ୍ପତ୍ତି ତ କୃଷ୍ଣ ହିଁ, କୃଷ୍ଣ କୃଷ୍ଣ କୃଷ୍ଣଙ୍କ ପାଖରେ କେବଳ ପ୍ରେମ, ତାଙ୍କ ପାଖରେ ଆଉ କିଛି ଯୋଡ଼ାନି। ଆମର ଅଛି ବୋଲି ଆମେ ଏତେ ଡ୍ରେସ୍ ପତ୍ର ଏତେ ସୁନ୍ଦର ଭଗବାନଙ୍କୁ ଦଉଛେ, ପୂର୍ବକାଳରେ କିଛି ଦରକାର ନାହିଁ, ସନାତନ ଗୋସ୍ୱାମୀ କେଉଁ ଗୋଟେ ସାଲ କପଡ଼ା ପିନ୍ଧଉ ନଥିଲେ, ଆମେ ପିନ୍ଧୁଛେ ତାହେଲେ ଆମେ ଭଗବାନଙ୍କୁ ପିନ୍ଧିବାକୁ ପଡ଼ିବ, ଆମ କତିରେ ଅଛି ଆମେ ଦଉଛେ, ଆମ କତିରେ ଅଛି ବୋଲି ଆମେ ଦଉଛେ, କିନ୍ତୁ ତାର ଅର୍ଥ ନୁହେଁ ଯେ ଆମକୁ ତ ଧନ ନାହିଁ ଆମେ ଦେଇପାରୁନେ ଭଗବାନ ଦୁଃଖ କରୁଛନ୍ତି, ନାହିଁ ଭଗବାନ ସେଟା ଚାହାନ୍ତିନି, ଭଗବାନ ଚାହାନ୍ତି ଆମର ସେବା ସୁଖ ପ୍ରେମ, ସେ ଆମ କତିରେ ଚାହାନ୍ତି, ଆମକୁ ଦେଇଛନ୍ତି ଭଗବାନ, ଆଉ ତ ଆମେ ସେଇଟା ପ୍ରଭୁଙ୍କୁ ଦଉଛେ, ଯେ ଆଜି ନ ଦେଇପାରିଲେ ଯେମିତି ଡେଲି ଫୁଲମାଳା ଠାକୁରଙ୍କୁ ଦିଆଯାଉଛି, ଯଦି ଯଦି ଜଣଙ୍କର ଫୁଲ ନାହିଁ ସେ ତୁଳସୀଟା ଦେଇକି ବି ଭଗବାନଙ୍କୁ ପ୍ରଣାମ କରିପାରିବ, ଭଗବାନ ପ୍ରେମର ବିକାର, ଭଗବାନ ସହିତ ଧନ ଭଗବାନଙ୍କର ଗୋଟିଏ ଜିନିଷ ଦରକାର, ତାଙ୍କୁ ପ୍ରେମ କରିବା ଦରକାର, ଆଉ ଧନ ସମ୍ପତ୍ତି ଗୋଟେ ସାଇଡ୍ ଅଛି, ଯଦି ଭଗବାନ ଦେଲେ ଭଲ ସେଥିରେ ଚାଲିଲା, ଯଦି ନଦେଲେ ବି ସେଥିରେ ଚାଲିଲା, ତା ସହିତ ଭଗବାନ କାହିଁ ଯୋଡ଼ିବ, ଖାଲି ଧନ 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 ପଛରେ ଆମେ ସବୁବେଳେ ଗୋଡ଼େଇଲେ କିଏ ବି ହଉ, ଯେ ଭଗବାନ କେବଳ ଚାହୁଁଛନ୍ତି ଦ୍ୱାରକାପୁରର ସେବା, ନାହିଁ ଏମିତି ନାହିଁ, ଭଗବାନ ଆମେ ଭଗବାନଙ୍କୁ ରାଜଭୋଗ ଦଉଛେ, ଆମେ କୃଷ୍ଣଙ୍କୁ ରାଜଭୋଗ ଦେଉଛେ ନା କେମିତି, ବିଭିନ୍ନ ପ୍ରକାର ରୋଷେଇ କରିକି ଆମେ ଦେଉଛେ। କୃଷ୍ଣଙ୍କ ରାଜଭୋଗ କ'ଣ ଥିଲା? କୃଷ୍ଣ କ'ଣ ଖାଉଥିଲେ ଗାଈ ଚରିଲା ବେଳେ? କିଛି ନାହିଁ, ଦହି କେଉଁଠି ନେଇକି ଯାଉଥିଲେ? ଶୁଖିଲା ଶୁଖିଲା ସବୁ ଯାଉଥିଲେ ନା କେଉଁଠି ଗାଈ ଚରିବା ପାଇଁ? ସବୁ ରୁଟି ସବୁ ଶୁଖିଲା ରୁଟି ଆଚାର ଏହାକୁ ନେଇକି, ଏଇଟା ତାଙ୍କ ରାଜଭୋଗ ଥିଲା। ଅର୍ଚ୍ଚନ ବିଧିରେ, ଅର୍ଚ୍ଚନ ପଦ୍ଧତିରେ ଆମେ ଆମର ପ୍ରେମ କୃଷ୍ଣ ଆମେ ଶିଖିବା ନା, ନା ଆମ ଭୋଗ ତ ଆମେ କମେଇ ପାରିବାନି। ଆମର ଯୋଉଟା ଖାଇବା ପିଇବା ଆମେ କମେଇ ପାରିବେ କି? ତାକୁ ମିନିମାଇଜ୍ କରିପାରିବାନି। ଆମେ ସୁଖାରୁକା ଦେବା, ସେଟା ବି ଆମେ ସୁଖାରୁକା ନ ଖାଇକି ଆମେ ଆମର ଯେତିକି ଦରକାର ସେତିକି ଖାଇବା। କିନ୍ତୁ ଆଚାର୍ଯ୍ୟମାନେ ଆମକୁ ଶିଖିଲେ ନାହିଁ, ତୁମେ ତାଙ୍କୁ ସବୁଠୁ ଅଧିକା ଷ୍ଟାଣ୍ଡାର୍ଡ଼ ତାଙ୍କୁ ସେବା କର, ପ୍ରେମରେ ସେବା କର। କିନ୍ତୁ କୃଷ୍ଣ ପ୍ରେମର ଭିକାରୀ। ଯଶୋଦା ହସିଲେ, ଦେଖିଦେଇ କ'ଣ ଭାଙ୍ଗି ଦେଇଛନ୍ତି ଦଧି ଭାଣ୍ଡକୁ। ଜହାସ କ'ଣ ହସିଲେ? ଏଠି ଚକ୍ରବାଦ ଲେଖୁଛନ୍ତି, ଦଧିମନ୍ଥାନ ପ୍ରବିଶ୍ୟ ଦଧ୍ୟମତ୍ରକମ୍ ଦଧିପାତ୍ରମ୍ ଅତି ଚିକ୍କଣତ୍ୱେନ ଅତି ଦୃଢ଼ତ୍ୱେନ ଅନୁକମ୍ପାୟକ। ଆଚ୍ଛା, ଏ ଯୋଉ କ୍ଷୀର ଇଏ ଗୁଡ଼ାକ କ'ଣ ଆମର ଯେ ଭାଙ୍ଗିଗଲା, ଏତେ ସେ ପତ୍ର ଗୁଡ଼ା କ'ଣ କେଉଁଥିରେ ସବୁବେଳେ ଘିଅ ଚିକିଟା ସବୁ ରହିଛି, ଅତି ଚିକ୍କଣ ଅତି ଦୃଢ଼ ପୁରୁଣା ହେଲା ପାତ୍ର ଗୁଡ଼ାକ ସବୁ କ୍ଷୀର ଖାଇକି ରହିଛି, ଏଠି କ'ଣ ପ୍ରତ୍ୟୟର ସେ ଲଗାଉଛନ୍ତି? ଯଶୋଦା ଚିନ୍ତା କଲେ ଏଭଳି ପାତ୍ର ଭାଙ୍ଗିଲା କେମିତି, ତାପରେ ଜାଣିଦେଲେ ଏ ସ୍ୱତସ୍ୟ କର୍ମ, ଏ କୃଷ୍ଣଙ୍କର କର୍ମ। ଭଗ୍ନମ୍ ବିଲକ୍ଷ୍ୟ ଇତି ବାମ ତର୍ଜନ୍ୟ ନାସାଗ୍ର ସ୍ପୃଶତି ସ୍ପୃଷ୍ଟ ଇତି ଜ୍ଞେୟମ୍। ଭାଙ୍ଗିଲା ମାନେ ଦେଖିଦେଲା ଏଟା ଭାଙ୍ଗି ଯାଇଛି, ବାମ ତର୍ଜନୀ ନାକ ଅଗରେ ଲଗେଇଲେ ଯଶୋଦା। ବାମ ତର୍ଜନୀ ମାନେ ଡାଣ ହାତ ଲଗେଇ ନଥିବେ, ବାମ ତର୍ଜନୀକୁ ଚକ୍ରବାଦ ସେ କେମିତି ଜାଣିଲେ? ଏଇଟା ଜଣେ ପ୍ରଶ୍ନ କରି ସେ କେମିତି ଜାଣିଲେ? ଭାବୁଥିଲେ ଖାଇଛନ୍ତି କି? ସେଇଠି ଲେଖିଲେ ନା, ଯହାସ ତଞ୍ଚାପି ନ ତତ୍ର ପଶ୍ୟତି, ନ ତତ୍ର ପଶ୍ୟତି, କୃଷ୍ଣ ନ ପଶ୍ୟତି ତତ୍ର। ସେଠି କୃଷ୍ଣଙ୍କୁ ଦେଖିବାକୁ ପାଇଲେନି କିଏ, ଯଶୋଦା, କୃଷ୍ଣ ନାହାନ୍ତି। ହସିଲେ, ହସିଲେ କେମିତି ହସୁଥିଲେ ସେ ଲେଖିଦେଉଛନ୍ତି। ଏ ହେଲା ଆଚାର୍ଯ୍ୟ, ଏ ହେଲା ଭାଗବତର ମହିମା, ଆଚାର୍ଯ୍ୟଙ୍କର ମହିମା। ସେମାନେ ଦର୍ଶନ କରୁଥିଲେ, ସତ୍ୟ ସବୁ ଲୀଳାକୁ ସେମାନେ ଦର୍ଶନ କରୁଥିଲେ। ଭାଗବତ ହେଉଛନ୍ତି ଏୟା, ଭାଗବତ ପ୍ରକଟ ଯେଉଁ ହୁଅନ୍ତି, ଶବ୍ଦ ବ୍ରହ୍ମ ଜାଗତରେ ପ୍ରକଟ ହୁଅନ୍ତି, ସେ ଲୀଳା ଦର୍ଶନ କରନ୍ତି। ପଢିକି ଆମେ ପଢୁଛେ, ଯେତିକି ଆମର ଭଗବାନ ଯେତିକି ଜ୍ଞାନ ଦେଉଛନ୍ତି ଆମେ କହୁଛେ, ଏଇଟା ଅଲଗା ଜିନିଷ। ଆଚାର୍ଯ୍ୟମାନଙ୍କର ପାଖରେ ଯେଉଁ ପ୍ରକଟ ହଉଥିଲେ ଶାସ୍ତ୍ର, ଏଇଭଳି ଭାବରେ ସେ ଦେଖୁଥିଲେ ଲୀଳା। ଏମିତି କୃଷ୍ଣ ସୁଖଦେବ ସେ ଭାଗବତ କହୁଥିଲେ, ବହୁ ଜାଗାରେ ସେ ପ୍ରେଜେଣ୍ଟ ଟେନ୍ସ ଲଗେଇଛନ୍ତି, ବର୍ତ୍ତମାନ କାଳିକ ଲଗେଇଛନ୍ତି, ବହୁ ସ୍ଥାନରେ ବର୍ତ୍ତମାନ କାଳି। ଗୋପୀମାନେ ଯାଉଛନ୍ତି ରାସକ୍ଷେତ୍ରକୁ, ଏଠି ଯାଉଛନ୍ତି ନାହିଁ, କ'ଣ ହେବ? ଗୋପୀମାନେ ଯାଇଥିଲେ, ସେ ଯାଉଛନ୍ତି ଲେଖୁଛନ୍ତି, ସେଟା କିଏ ବୁଝିପାରିବେନି? ଯାଉଛନ୍ତି ସୁଖଦେବ କେମିତି କହୁଛନ୍ତି ଯାଉଛନ୍ତି ବୋଲି? ତାମାନେ ସାକ୍ଷାତ ଦର୍ଶନ କରୁଥିଲେ, କାରଣ କୃଷ୍ଣ ଲୀଳା ନିତ୍ୟ ନା, ସେ ଦେଖିଦେଉଥିଲେ ଯାଉଛନ୍ତି। ପ୍ରେଜେଣ୍ଟ ବହୁତ ଜାଗାରେ ପ୍ରେଜେଣ୍ଟ ଟେନ୍ସ ଲଗେଇଛନ୍ତି, ବର୍ତ୍ତମାନ କାଳରେ ଲଗେଇଛନ୍ତି ଭାଗବତରେ। ଏଇ ଚକ୍ରବା ସବୁ ଧରିଛନ୍ତି, ଆଉ କିଏ ଧରିପାରିବେନି? ଆଚାର୍ଯ୍ୟଙ୍କ ଛଡ଼ା କିଏ ଧରିପାରିବେନି? ସେ କେତେ ପଣ୍ଡିତ ଲୋକ ହଉ, କ'ଣ ହଉ, ସେ ପଢିବ, ସେ ବୁଝିପାରିବେନି କ'ଣ ପ୍ରେଜେଣ୍ଟ ଟେନ୍ସ ଲାଗିଲା, କାହିଁକି ଲାଗିଲା, ସେ ତାର କୁଆଡ଼େ କ'ଣ ଲଗେଇ ଗୋଟେ କହିବ, ହଁ ଏଇଟା ଏ ବର୍ତ୍ତମାନ ଏଥିପାଇଁ ଲାଗିଛି, ବର୍ତ୍ତମାନ କାଳଟା ଏଥିପାଇଁ ହେଲା। ସେ ଏମିତି ଗୋଟେ ଗୋପୀମାନେ ରାସକ୍ଷେତ୍ରକୁ ଯାଉଛନ୍ତି, ଯାଉଛନ୍ତି କେମିତି, ଯାଉଥିଲେ କହିବା କଥା ନା ନାଇଁ? ସେ ଦେଖ ସାକ୍ଷାତ ଦର୍ଶନ କଲେ ସୁଖଦେବ, ସେ ସମୟରେ ତାଙ୍କର ଯୋଉ କହିବାର ଭାବଟାକୁ ସେଇଟା ନାରଦ ବ୍ୟାସ ସମସ୍ତେ ଆସ୍ୱାଦନ କରୁଥିଲେ, ସେଥିପାଇଁ ସେମାନେ ଦେଖୁଥିଲେ, ଆରେ ଆରେ ଇଏ ବିଚକ୍ଷଣ, ଇଏ ଲୀଳାରେ ପ୍ରବିଷ୍ଟ। କହିବା ଅଲଗା, ଅନୁଭବ ଗୋଟେ ଅଲଗା, କହିବା ଅଲଗା, ଲୀଳା ପ୍ରବିଷ୍ଟ ଜୀବ ଅଲଗା, ଲୀଳାରେ ପ୍ରବିଷ୍ଟ ଜୀବ ଅଲଗା। ଲୀଳା ପ୍ରବିଷ୍ଟ ଜୀବ ମାନେ ସେ ଲୀଳାରେ ସେମାନେ ପ୍ରବେଶ କରିଯାଇଥାନ୍ତି, ଥାନ୍ତି ଈଶ୍ୱରରେ, କିନ୍ତୁ ସେ ଲୀଳା ସମ୍ପୂର୍ଣ୍ଣ ତାଙ୍କ ଆଗରେ ପ୍ରତୀୟମାନ ହୁଏ, ପ୍ରସ୍ଫୁଟିତ ହୁଏ, ସେମାନେ ଶୁଦ୍ଧ ନାମ କରନ୍ତି, ନାମ ପ୍ରସ୍ଫୁଟିତ ହୁଏ ରୂପ ଗୁଣ କର୍ମ। ସେ ଭଗବାନଙ୍କ କଥା କହିଲା ବେଳେ, ସେଥିପାଇଁ ଶୁଦ୍ଧ ଭକ୍ତ କଥା ଛଡ଼ା ରହିପାରିବେନି, ଯେଉଁ ଭଗବାନଙ୍କର ଶୁଦ୍ଧ ଭକ୍ତ ତାଙ୍କ କଥା କହିବାଟା, ଆମେ କଥା ଯେଉଁ କହୁଛେ ଆମେ କ'ଣ ଗୋଟେ ଇନ୍ସପିରେସନରେ କ'ଣ କୁହାଯିବ, ଉତ୍ସାହରେ ପ୍ରେରଣାରେ କରୁଛି, ମୁଁ କହିଲି ଆଉ ଲୋକମାନେ ମୋତେ ପ୍ରଶଂସା କରି ଆମର କଥା କହିବାର ରହେ, ଆଉ ହଁ ଲୋକଙ୍କର ବି ଉପକାର ହେବ, ଲୋକମାନେ ଭକ୍ତ ହେବେ, ଗୋଟେ ସେକେଣ୍ଡ ମୋଟିଭ ଯାଉ, ସେ ଭକ୍ତି ଗୋଟେ ଅଙ୍ଗରେ ଆମେ କହୁଛେ, ସେ ଆମର ସମୟ ବି ଯାଉଛି, ଭଗବାନ କଥା ବି ହେଉଛି, କିନ୍ତୁ ଇନ୍ସପିରେସନରେ କହୁଛେ, କିନ୍ତୁ ସେ କଥାର ଯେଉଁ ରସ ବା ସେଥିରେ ଆମର ଭକ୍ତିରେ କ'ଣ ପରିପୁଷ୍ଟ ହେଉଛି ସେଟା ଆମର ବିଶେଷ ଧ୍ୟାନ ନାହିଁ। ମୁଁ 5 ଘଣ୍ଟା କହିକି ଆସିଲି, ସେଥିରେ ମୋର କ'ଣ, ମୋର ଭଜନର କେଉଁ ଅଙ୍ଗରେ ଏଇଟା ସହାୟକ ହେବ, ସେଇଟା ମୋର କେମିତି ଚିନ୍ତନ ହେବ। ଯିଏ ଯିଏ ପ୍ରବତ ବକ୍ତା ସିଏ ହେଉଛି ଶ୍ରୋତା, ବକ୍ତା ଯଦି ଶ୍ରୋତା ନ ହେଇପାରିଲା, ସେ ଶ୍ରୋତାକୁ ଶ୍ରୋତା ବୋଲି ଭାବିଲା, ସେଠି ହରିକଥା ଆବିର୍ଭାବ ହେବେନି। ବକ୍ତା ହେଉଛି ଶ୍ରୋତା, ପ୍ରଥମ ଶ୍ରୋତା, ଶ୍ରୋତାଙ୍କୁ ଶ୍ରୋତା ବୋଲି ଭାବିଲେ ହବନି, ଶ୍ରୋତାଙ୍କୁ ଶ୍ରୋତା ବୋଲି ଭାବିଲେ ଆଉ ତୁମେ ତ ବକ୍ତା ହେଇଗଲ ପୁଣି। ଆଉ ବକ୍ତା ହେଉଛି ପ୍ରଥମର ଶ୍ରୋତା, କାହିଁକି ମୁଁ କାହିଁକି ହରିକଥା କହିବାକୁ ଯିବି, ମୋ ଗୁରୁଙ୍କର ବାଣୀ, ଆଚାର୍ଯ୍ୟଙ୍କର ବାଣୀ, ଭାଗବତର ବାଣୀକୁ ମୁଁ ସ୍ମରଣ କରେଇବି, ସେ ମୋତେ ଯାହା ସ୍ମରଣ କରିବି, ଯାହା ତାଙ୍କ ମୁଖରୁ ଶୁଣିଛି ସେଇଟା କୀର୍ତ୍ତନ କରିବା ଦ୍ୱାରା ସେଇଟା ମୋର ସ୍ମରଣ ପଥକୁ ଆସିବ। ତେଣୁ କୀର୍ତ୍ତନ ଆଉ କିଛି ନାହିଁ, କୀର୍ତ୍ତନ ହେଉଛି ଶ୍ରବଣର ନାମାନ୍ତର, ଗୁରୁଦେବ ସେଇଟା କୁହନ୍ତି। ଆମେ ଯେଉଁ ଭଗବାନ କଥା କହୁଛେ ସେଇଟା ଶ୍ରବଣ, ଆମେ ଶୁଣି କହୁଛେ, ଏଟା ଗୋଟେ ସ୍ପେକୁଲେସନ ନୁହେଁ, ଏଟା ଗୋଟେ ମନଧର୍ମ ଜିନିଷ, ତୁମେ ଯାହା ପାରେ ତାହା କହିଦେବ, ତୁମକୁ ସେଥିପାଇଁ କହିଲା ନା, ତୁମ ଆଚାର୍ଯ୍ୟ ପରମ୍ପରା ସିଦ୍ଧାନ୍ତକୁ କହିବ, ତୁମେ ସିଦ୍ଧାନ୍ତ କହିବ ଆଚାର୍ଯ୍ୟଙ୍କର ସ୍ମରଣ, ଜ୍ଞାନୀ ଜ୍ଞାନୀ ଗୁଣୀ ପଣ୍ଡିତ ମାନଙ୍କର କଥାର ଶୈଳୀ ଅଲଗା, ସେମାନେ ସବୁ ଅଲଗା, ଯେଉଁ ଜ୍ଞାନୀ ଯେଉଁମାନେ ସେମାନେ ଯେଉଁ ଜ୍ଞାନକୁ ପ୍ରତିପାଦନ କରିବେ, ଇଏ ତତ୍ତ୍ୱ ଅଲଗା, ଭାଗବତ ତତ୍ତ୍ୱ ଅଲଗା। ଆମ ଷ୍ଟେଜରେ କ'ଣ, ଆମେ ଗୋଟେ ଉତ୍ସାହରେ କିଏ କହୁଛି, କିଏ ଭକ୍ତ ଅନ୍ୟମାନଙ୍କୁ ଭକ୍ତ ବନେଇବା ପାଇଁ କହୁଛି, କିଏ ଭଲ ଏସବୁ ଯିଏ ଯାହାର ସ୍ଥିତି ନେଇକି ହରି କଥା କହୁଛନ୍ତି, କାରଣ ସମୟ ବି ଯାଉଛି ଭଗବାନଙ୍କ କଥାରେ, କିନ୍ତୁ ଖୁବ୍ ସାବଧାନ ରହିବା ଦରକାର। ହରିକଥା ନିର୍ଗୁଣ ହରିକଥାଟା କେଉଁଟା, ନିର୍ଗୁଣ ହରିକଥା ଯେଉଁଠି ଗୁଣ କିଛି ନାହିଁ, ନିର୍ଗୁଣ ହରିକଥାରେ ଯେଉଁଥିରେ ଶବ୍ଦ ବ୍ରହ୍ମ ଆବିର୍ଭାବ ହୁଅନ୍ତି, ଯେଉଁଠି ହରିଙ୍କର କହିଛନ୍ତି ହରିକଥା ଯେଉଁଠି ସବୁ ତୀର୍ଥ ଭଗବାନ ତିଷ୍ଠାମି ବୈକୁଣ୍ଠ, ଶ୍ଳୋକର ଅର୍ଥ କ'ଣ, ମଧୁଭକ୍ତ ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି, କେମିତି କହିଦେଲେ ଭଗବାନ କୁଆଡେ ନାହାନ୍ତି, ଯିଏ ଯେଉଁଠି ମୋ ଭକ୍ତ ମୋର ଗୁଣ ଗୁଣ କୀର୍ତ୍ତନ କରୁଛି ମୁଁ ସେଇଠି ଥାଏ, ଏ ଅର୍ଥଟା କ'ଣ, ସୌନ୍ଦର୍ଯ୍ୟଟା କହିଦେଉଛନ୍ତି, ତା ଅର୍ଥଟା ବୁଝେଇଲେ ଦେଖିକି ବୁଝେଇଦେବ କ'ଣ, ଯିଏ ପରେ ସେ ଭଗବାନ କଥା କହିବ ସେଠି ଯାଇକି ଭଗବାନରେ ରହିଯିବ ନା କ'ଣ। ମଦଭକ୍ତ ଯତ୍ର ଗାୟନ୍ତି, ମଦଭକ୍ତ ଭଗବାନ କହୁଛନ୍ତି ମୋର ଭକ୍ତ, ସେ କିଭଳି ଭକ୍ତ ହେଇଥିବା ଦରକାର, ଏଇଭଳି ନିର୍ଗୁଣ ହରିକଥା, ଯେଉଁଠି ନିର୍ଗୁଣ ହରିକଥା ମାନେ ସେଠି ଭଗବାନଙ୍କର ସ୍ୱୟଂ ଆବିର୍ଭାବ, ସେଠି ଆବିର୍ଭାବ ହୁଅନ୍ତି, ସେ କହିଦେଉଛନ୍ତି ନା ବାମ ଏଠି ଲେଖିଲେ, ଭଗ୍ନମ୍ ବିଲୋକ୍ୟ ଇତି ହି, ଭଗ୍ନମ୍ ବିଲୋକ୍ୟ ଭାଙ୍ଗି ଯାଇଛି ଦେଖିଲେ, ବିଶେଷ କରି ଦେଖିଲେ ପୁରା ଚାରିକଡ଼ ବୁଲିକି ଦେଖିଲେ କେମିତି ଭାଙ୍ଗିଲା, କ'ଣ କଲା, କ'ଣ କେମିତି ହେଲା, କେମିତି ଦଧି ଗଲା, ତାପରେ ସେ ଦେଖିଲେ ବୁଲିକି ଆଉ ଶିଳାପୁତ୍ର ଏଠି ପଡ଼ିଛି, କୃଷ୍ଣଙ୍କର ପାଦ ହସିଲେ, ହସିଲା ବେଳେ କେମିତି ହସୁଛନ୍ତି ସେଇଟାକୁ ସେ କହୁଛନ୍ତି, ନାସାଗ୍ରରେ ଏଠି ଲେଖିଲେ ନା, ତର୍ଜନ୍ୟମ୍ ନାସାଗ୍ରମ୍ ସ୍ପୃଷ୍ଟ ଇତି ଗେୟମ୍, ବାମ ତର୍ଜନ୍ୟ, ବାମ ତର୍ଜନ୍ୟ ମାନେ ବାମ ଆଉ କ'ଣ ଡାଣ ଲାଗିବ କି, ବାମ ବାମ ଅଙ୍ଗୁଠିରେ, ବାମ ହସ୍ତର ଅଙ୍ଗୁଠିରେ ତର୍ଜନୀରେ ନାସଗୁଲ ଆଉ ଲଗେଇଲେ, ପ୍ରଭୁପାଦ କୋଉଠି କରିଛନ୍ତି, ନା ନା ଏଠି ନା, ଆଉ ଗୋଟେ ଚିତ୍ର କୋଉଠି ଅଛି ଗ୍ରନ୍ଥରେ ଦଶମ ସ୍କନ୍ଧ ଭାଗବତମରେ ଅଛି, ଯଶୋଦା ଏମିତି ହାତ କରିଛନ୍ତି ଚିନ୍ତାରେ ଦେଖୁଛନ୍ତି ହସୁଛନ୍ତି, ହଁ ଏଇଟା କୃଷ୍ଣଙ୍କର ହେଇଥିବ, କାହିଁକି ଏମିତି ନାକରେ କେତେ ଲୋକ କରେ ନା, ଚିନ୍ତା ବେଳେ ନୁହେଁ, ସେତେବେଳେ ତା ବୁଦ୍ଧିରେ ଖର୍ଚ୍ଚ କରିବ, ଏଇଟା କେମିତି ହେଲା, ଯେତେବେଳେ ତୁମେ ଅଧିକା ଚିନ୍ତାରେ ପଡ଼ିବ ଗାଲରେ କିଏ ହାତ ଦେବ କିଏ ନାକରେ ହାତ ଦେବ, କେମିତି ହେଇଥିବ, ଆଗରୁ ସବୁ ପୁରୁଣା ଲୋକ ଏମିତି କରୁଥିଲେ ପୁରା ନାକରେ ଏମିତି ହାତ ଦେଇ କେମିତି ହେଉଥିବ, ଏମିତି ସେ ଚିନ୍ତା କରେ, ଏଇଟା ହେଇଥିବ ନା ଏଇଟା ହେଇଥିବ, ଏଇଟା ହେଇଥିବ ନା ଏଇଟା ହେଇଥିବ, ସେଠି ବୁଦ୍ଧିରେ ଖର୍ଚ୍ଚ କରିବାକୁ ପଡ଼ୁଛି, ଯଶୋଦା ଏମିତି ଚିନ୍ତା କରୁଛନ୍ତି, ବାମ ତର୍ଜନୀରେ ବାମ ହସ୍ତର ତର୍ଜନୀରେ ନାଶ ଆଗ୍ରହ ଦେଇକି ଚିନ୍ତା କରୁଛନ୍ତି, ହସିଲେ, ହସିବା ଅର୍ଥ ସ୍ପଷ୍ଟ ହେଇଗଲା ଯେ ଇଏ ଏ କୃଷ୍ଣ ହିଁ କରିଛନ୍ତି ଏଟାକୁ, ବିଶ୍ୱନାଥ ଚକ୍ରବର୍ତ୍ତୀ କେମିତି ଜାଣିଲେ, ପ୍ରଶ୍ନ ଏକଥାରୁ ଆମେ ଯାଇଥିଲେ। ଆଚାର୍ଯ୍ୟମାନଙ୍କ ନିକଟରେ ଲୀଳା ସବୁ ଏସବୁ ଲୀଳା ପ୍ରବିଷ୍ଟ ଜୀବ ସେମାନେ ଭଗବତ ପ୍ରେଷ୍ଟ ଜୀବ ତ ତାଙ୍କୁ କୁହାଯିବନି ଭଗବତ ପ୍ରେଷ୍ଟ ସେମାନେ ଲୀଳାରେ ପ୍ରବେଶ ସବୁ କରିଛନ୍ତି। ଯେତେ ସବୁ ରୂପ ଗୋସ୍ୱାମୀ ଗୋସ୍ୱାମୀ ଗଣ ଶୁଦ୍ଧ ଭକ୍ତଗଣ ସେମାନେ ସବୁ ଲୀଳାରେ ପ୍ରବେଶ କରନ୍ତି। ନହେଲେ ସେଠି ଏସବୁ ସ୍ଥିତି ଏସବୁ ଅପ୍ରାକୃତ ସ୍ଥିତି ଅପ୍ରାକୃତ ଜିନିଷ ସେ କେମିତି ସବୁ ଆସିବ କେହି ଗୋଟେ ସ୍ପେକୁଲେସନ୍ କରି ମନଧର୍ମ କରି ଲେଖିପାରିବେନି ଏସବୁ ସେ ହେଇପାରିବେନି ସେସବୁ ଜିନିଷ ସବୁ ଜାଣିଦେଇଛନ୍ତି ସେମାନେ ସେମାନେ ସବୁ ଦର୍ଶନ ସାକ୍ଷାତ ଦର୍ଶନ କରନ୍ତି ଆଚାର୍ଯ୍ୟମାନେ। ସେଥିପାଇଁ ପରମ୍ପରାର ଆଚାର୍ଯ୍ୟମାନଙ୍କର ଯେଉଁ ଆନୁଗତ୍ୟ ତାଙ୍କର ଶିକ୍ଷା ତାଙ୍କର ବାଣୀକୁ ବାରମ୍ବାର ଶ୍ରବଣ କରିବା ତାଙ୍କୁ ସ୍ମରଣ କରିବା ହିଁ ହେଉଛି ଶକ୍ତି। ଭଗବାନଙ୍କୁ ତାଙ୍କ ମାଧ୍ୟମରେ ଦେଖାଯିବ ତାଙ୍କୁ ଛାଡ଼ିକି ତୁମେ ଆମେ ଦେଖିପାରିବାନି। ଆମେ ତ କିଛି ସାମର୍ଥ୍ୟ ଗୁଡ଼େ ନାହିଁ ଆଉ କ'ଣ ଆଉ ବେଦବାଣୀକି ବୁଝିବା କ'ଣ ଏସବୁ ତ ଅପ୍ରାକୃତ ଜିନିଷ ସେ ପରେ ଦେଖିକି କହିଦେଉଛନ୍ତି ଲୀଳାକୁ ଯାହାସ ତୁଞ୍ଚାପି ନ ତତ୍ର ପଶ୍ୟତି ନିଶ୍ଚିତ ଏ ମୋ ପୁତ୍ରର କର୍ମ ହେଇଥିବ ବୋଲି ହସିବାକୁ ଲାଗିଲେ ଭାଙ୍ଗିଗଲା ଭାଣ୍ଡ ସବୁ ଚାଲିଗଲା କିନ୍ତୁ ହସୁଛନ୍ତି। ଧନ ସମ୍ପତ୍ତି କିଛି ନାହିଁ ବ୍ରଜରେ ବ୍ରଜରେ କୃଷ୍ଣ ହେଲା ତାଙ୍କର ସବୁ କିଛି ଉଲୁ ଉଦୁ ଖଲାଙ୍ଗ୍ରେ ରୂପରି ବ୍ୟବସ୍ଥିତ ମର୍କାୟ କାମ ଦଦତମ ସିଚି ସ୍ଥିତ ହୟଙ୍ଗମ ଚୌର୍ଯ୍ୟ ବିସଂକିତେ କ୍ଷଣ ନିରୀକ୍ଷ ପଶ୍ଚାତ ସୁତମାଗତ ସନେଇ ଯଶୋଦ ଦେଖିଲେ ତାହେଲେ କୁଆଡ଼େ ଗଲା କିଏ ଏଠି ନାହାନ୍ତି ଛୁଆମାନଙ୍କୁ ମା ଓହ୍ଲେଇ ଦେଲେ କ'ଣ କରନ୍ତି ମା ମାନେ ଯଦି କୋଳରୁ ଛୁଆଙ୍କୁ ଓହ୍ଲେଇ ଦେବେ କ'ଣ କରିବେ ଛୁଆ ସେ କାନ୍ଦିବେ ସେଠି ଗଡ଼ିବେ ସେ ସେଇଠି ଯଶୋଦ ଯେତେବେଳେ ଫେରିଲେ ଦେଖିଲା ଆରେ କାନା ନାହିଁ କୁଆଡ଼େ ଯାଇଛି ତେଣୁ ଦେଖିଦେଲେ ଏଇ ଘଟଣାଟା ହେଇଛି ତେଣୁ ଜାଣିଦେଲେ କୃଷ୍ଣ ଏଟା କରିଛନ୍ତି କରିକି ଉଭାନ ହେଇଯାଇଛନ୍ତି। ତେଣୁ କୃଷ୍ଣ ଭାଙ୍ଗିଦେଲେ ବଡ଼ ଜିନିଷ ନାହିଁ ଯଶୋଦାଙ୍କ ପାଇଁ କୃଷ୍ଣ ଭାଙ୍ଗିଦେଲେ ବଡ଼ ଜିନିଷ ନାହିଁ କୃଷ୍ଣ କୁଆଡ଼େ ଗଲେ ଅନ୍ଧକାର ରାତି ଭୋରୁ ଭୋର ହେଇଛି ଅନ୍ଧାର ଅଛି ଗଲେ କୁଆଡ଼େ କେ ରାଗି କୁଆଡ଼େ ପଳେଇଲା କି କାନା ଏଇଭଳି କାରଣ କୃଷ୍ଣଙ୍କର ଯଶୋଦାମାନଙ୍କ ସହିତ ଯଶୋଦାଙ୍କ ସହିତ ଯେଉଁ ଅଭିନୟ ନନ୍ଦଙ୍କ ସହିତ ଟିକେ ରିଜର୍ଭ ରୁହନ୍ତି ବାପା ପାଖରେ ଏଇ କିଛି ବେଶୀ କେହି କିଛି କୁହନ୍ତିନି ବାପାଙ୍କ ସହିତ ଡରନ୍ତି। ଆଜିକାଲି ମୁଁ ଦେଖୁଛି ବାପା ମାନେ ବେଶୀ ଛୁଆ ଗୁଡ଼ାଙ୍କୁ ଭଲ ପାଉଛନ୍ତି ମା ମାନେ ଡାଣ୍ଟୁଛନ୍ତି ଆଗରୁ ଓଲଟା ସବୁ ତ କଳିର ଓଲଟି ଯାଉଛି ଆଉ ସବୁ ଓଲଟା ହେଇଗଲାଣି ଆଗରୁ କ'ଣ ମା ମାନେ ସବୁବେଳେ ସ୍ନେହ କରିବେ ବାପା ମାନେ ଡାଣ୍ଟିବେ ଏଇଟା ବର୍ତ୍ତମାନ ଓଲଟା ହେଇଗଲାଣି କ'ଣ ତାର ସଂସାର ସବୁ ତ ବଦଳୁଛି ସବୁ ଚକା ଅଖା ସବୁ ବଦଳି ଗଲାଣି ଯାହା ଯୋଉଠି ଝଗଡ଼ା ଯାହା ଅଳି ସବୁ କରିବା କଥା କାହା କତିରେ କରନ୍ତି ମା ପାଖରେ କରନ୍ତି ଆଉ କୃଷ୍ଣ ବି ସେମିତି କରନ୍ତି ଯଶୋଦାଙ୍କ ପାଖରେ କିନ୍ତୁ ଯଶୋଦା ବହୁତ ସରଳ ଥିଲେ ତ ସେ ବୁଝିପାରନ୍ତିନି କୃଷ୍ଣ କ'ଣ କାହ୍ନା ସତ କହୁଛି କି ମିଛ କହୁଛି ଭଗବାନ ନା ସିଏ କୃଷ୍ଣ ଏମିତି ସତଟାକୁ ମିଛ କହିଦେ ସତଟାକୁ ସିଏ ଏମିତି ହର ସତଟାକୁ କହିବେ ସେଟା ମିଛ ବୋଲି ପ୍ରତି ହବ ମିଛଟାକୁ ସେ ଏମିତି କହିବେ ସତ ବୋଲି ପ୍ରତି ହବ ଯଶୋଦା ବି କେତେବେଳେ ଠକିଛନ୍ତି ନା ସେଦିନ ଯଶୋଦା ବି ମୁଣ୍ଡ ପୁରାନ୍ତିନି ଏ ସତରେ କ'ଣ କହୁଛି କ'ଣ ପ୍ରମାଣ ବି କରି ହବନି କୃଷ୍ଣ ଯାହା କହିବେ କୃଷ୍ଣଙ୍କର ପ୍ରମାଣ ଆଉ ଯେତେ କିଛି ଆବଶ୍ୟକ ନାହିଁ କୃଷ୍ଣ ହଉଛନ୍ତି କୃଷ୍ଣଙ୍କର ପ୍ରମାଣ ଭଗବାନ ନା ସିଏ ଆମର ସବୁବେଳେ ଗୋଟେ ପ୍ରମାଣ ଦରକାର ଆମ ପାଟିରୁ ବି କିଛି ବାହାରିଲା ମାନେ କୋଉଠୁ କହିଲ ମହାରାଜ କୋଉଠୁ ଆପଣ କହିଲେ ପ୍ରମାଣ ଗୋଟେ ଦେବାକୁ ପଡ଼ୁଛି ସବୁବେଳେ ଏଥିପାଇଁ ଗୋଟେ ଏଟା ଗୋଟେ ତୁମର ମୁଣ୍ଡର ହେଡେକ୍ ତୁମେ ଯାହା କହିବ ଗୋଟେ ପ୍ରମାଣ ଦରକାର ସବୁ ଲୋକ ଅବିଶ୍ୱାସ କରିବେ ଆମର ପ୍ରତ୍ୟେକ କାର୍ଯ୍ୟର ପ୍ରମାଣ ଆବଶ୍ୟକ ପ୍ରୁଫ୍ ଗୋଟେ ଦରକାର କିନ୍ତୁ କୃଷ୍ଣଙ୍କର ପ୍ରମାଣ କିଏ ଦରକାର ନାହିଁ ତୁମେ କେବେ କୃଷ୍ଣଙ୍କୁ ପ୍ରମାଣ ପ୍ରତିଷ୍ଠିତ କରିବା ପାଇଁ କିଛି ପ୍ରମାଣ କୃଷ୍ଣଙ୍କର ପ୍ରମାଣ ହେଉଛନ୍ତି କୃଷ୍ଣ ନିଜେ ଆଉ ବାସ୍ ଫିନିସ୍ ଆଉ କିଛି ମୁଣ୍ଡ ପୁରାଣ ଯଶୋଦା ସେଥିପାଇଁ ଯଶୋଦା ଥକି ଯାଇଛନ୍ତି ଯେମିତି ସଖାମାନେ ଆସି କ'ଣ କହିଲେ ବଳରାମ ଆସି କ'ଣ କହିଲେ ମାଟି ଖାଇଛି କୃଷ୍ଣ ପଚାରିଲେ ଏ ଯଶୋଦା ପଚାରିଲେ କାରଣ ତୁ ମାଟି ଖାଇଛୁ ନା ତୁମେ ମିଛ କହୁଛୁ ପ୍ରମାଣ କିଛି କୃଷ୍ଣ ପାଖରେ ଦରକାର ନାହିଁ ସେ ସବୁ ମିଛ କହୁଛନ୍ତି ମୋ ପଛରେ ସବୁ ପଡ଼ିଛି ସମସ୍ତେ ମୋ ପଛରେ ପଡ଼ିଛି ଆରେ ସମସ୍ତେ ତ ପଛରେ ପଡ଼ିବେ ଯେ ତତେ ଏତେ ଭଲ ପାଆନ୍ତି ସକାଳୁ ଆସିକି ଏଠି ଜଗୁଛନ୍ତି ତତେ କେତେ କାନା କାନା ବୋଲି ସେମାନେ ଖାଉନାହାନ୍ତି ରାତିଦିନେ ତୋ ପଛରେ କାହିଁକି ପଡ଼ିବେ ତୁ ପଛରେ ତୁ ତାଙ୍କ ସାଙ୍ଗରେ ଖେଳୁଛୁ ଚୋରି କରୁଛୁ ମାଖନ ଚୋରି କରୁଛୁ ବୁଲୁଛୁ ସବୁ କରୁଛୁ ଏବେ କ'ଣ ପଛରେ ପଡ଼ିବାକୁ କହୁଛୁ ମା ତୁ ଜାଣିନୁ ସେମାନେ ମୋତେ କେହି ଭଲ ପାଉନାହାନ୍ତି କୃଷ୍ଣ ଏମିତି କହିବେ ମୋତେ ସେମାନେ ଭଲ ପାଉନାହାନ୍ତି ସମସ୍ତେ ମୋ ପଛରେ ପଡ଼ିଛି କାରଣ ମୁଁ ସବୁବେଳେ ତାଙ୍କୁ ସବୁ ଖେଳରେ ହରେଇ ଦେଉଛି ମୁଁ ଯେତେବେଳେ ଗଛ ଚଢ଼ୁଛି ଯେଉଁଠି ଯାହା ବାଗୁଡ଼ି ଖେଳୁଛି ମୁଁ ସବୁବେଳେ ତାଙ୍କୁ ହରେଇ ଦେଉଛି, ସେନେ ମୋ ସବୁ ରାଗିକି ମୋତେ ଏମିତି କହୁଛି। ସେ ଯଶୋଦା ପଚାରେ ହେଲା ମୁଁ ସେମାନେ ତ ଏମିତି କହୁଛି, ବଳରାମ ତ ଏମିତି କେବେ କରିବେନି, ଦାଉଜି ତ ନା ସିଏ ବି ଆଜିକାଲି ମୋର ଶତ୍ରୁ ହେଇଗଲେ, ସିଏ ବି ଆଜିକାଲି ମୋର ଶତ୍ରୁ ହେଇଗଲେ, ସିଏ ନା ସିଏ ବଳରାମ କହୁଛି ତୁମେ ମାଟି ଖାଇଛ ବୋଲି, ମୁଁ କେବେ ଖାଇବିନି ନା ବଳରାମ କହୁଛି ତ ଆଉ ପାଟି ଆଙ୍କଲୁ। ଯଶୋଦା କହିବାର ପ୍ରମାଣ ପାଇଲେ, ସେ ପ୍ରମାଣ କଣ ଦେବେ, ସେ ତାଙ୍କ ପ୍ରମାଣ ହିଁ ଭୁଲିଗଲେ, ଯଶୋଦା କିଏ ବି ସେ ଭୁଲିଗଲେ, ପାଟିରେ ଦେଖିଲା ବେଳେ ଯଶୋଦା ସେ କୃଷ୍ଣ ଯଶୋଦା ଦେଖୁଛନ୍ତି, କୃଷ୍ଣର ପ୍ରମାଣ କିଛି ଦରକାର ନାହିଁ, ସେଥିପାଇଁ କୃଷ୍ଣ ଭକ୍ତ ଆଉ ପ୍ରମାଣ କିଛି ଖୋଜିବା ବି ଆବଶ୍ୟକ ନାହିଁ। ଆମର ଯେଉଁମାନେ କୃଷ୍ଣ ଭକ୍ତ ଆମେ ପ୍ରମାଣ ଆବଶ୍ୟକ ନାହିଁ, ଆମେ ବହୁତ କିଛି ଷ୍ଟେଟମେଣ୍ଟ ଦଉଛେ ବୋଲି ତାର ପ୍ରମାଣ ଖୋଜା ହେଉଛି, ଯେ ଆଚାର୍ଯ୍ୟ ଷ୍ଟେଟମେଣ୍ଟ ଆମେ ଦେବ, ଏ ପ୍ରିଚିଂ ପାଇଁ ସବୁ ବହୁତ ଜିନିଷ ଦରକାର, ଭଜନ ପାଇଁ ଆମର କିଛି ପ୍ରମାଣ ଆବଶ୍ୟକ ନାହିଁ। ଗୋପୀମାନେ କିଛି ପ୍ରମାଣ ଖୋଜୁନଥିଲେ, କୃଷ୍ଣ ତୁମେ ଭଗବାନ ପଟେ ପ୍ରମାଣ ଦେଲ, ଗୋପୀ କୃଷ୍ଣ ବି କହୁନଥିଲେ ମୁଁ ଭଗବାନ ବୋଲି, କୃଷ୍ଣ ବି କହୁନଥିଲେ ଭଗବାନ ବୋଲି, ଗୋପୀ ପଚାରୁନଥିଲେ, କେବଳ ଜାଣିଥିଲେ ଇଏ ଜଣେ ସୁନ୍ଦର ପିଲା, ପ୍ରଭୁପଦ ମହାରାଜ କହୁଛନ୍ତି କୃଷ୍ଣ ଜଣେ ଆଟ୍ରାକ୍ଟିଭ, ବାସ ଗୋପୀମାନେ କେବଳ ଏତିକି ଜାଣିଥିଲେ ଇଏ ଜଣେ ସୁନ୍ଦର, ଚାଲ ଏତେ ଖୋଜିବା ଦରକାର ନାହିଁ ଭଗବାନ ସେ କେମିତି ହେଲେ କଣ ହେଲେ କେଉଁ ପୁରାଣ ଦେଖାଅ ବେଦ ଦେଖାଅ, ଏଇଟା ଆମକୁ ସମୟ ନାହିଁ, ତୁମେ ଯଦି ଖୋଜିବାରେ ଯାଉ କୋଉ ଜ୍ଞାନୀ ପାଖକୁ ପଳ, କୋଉ ଭକ୍ତରେ ସମୟ ନାହିଁ, ଆମେ ତୁମକୁ ପ୍ରମାଣ ଦେଇକି ବୁଝେଇବୁ, ଏତେ ଯୁକ୍ତି ତର୍କ କରିବୁ, ତୁମେ ଭଗବାନ ବୋଲି ଜବରଦସ୍ତି କୃଷ୍ଣଙ୍କୁ ମାନ, ନ ମାନ ପଳାଅ, ଆମକୁ ସମୟ ନାହିଁ, ଆମକୁ ଭଗବାନ ଭଲ ପାଇବାର ଅଛି। ଗୋପୀମାନେ ଏଇଭଳି ସେ ରିଜେକ୍ଟ କରିଦେଉଥିଲେ, ପଳାଅ ଆମେ ଏତେ ମୁଣ୍ଡ କାହିଁ ଖର୍ଚ୍ଚ କରିବୁ, କୃଷ୍ଣ କ'ଣ, କୃଷ୍ଣଙ୍କର ପ୍ରମାଣ ଆଉ କିଛି ଆବଶ୍ୟକ ନାହିଁ, କୃଷ୍ଣଙ୍କ ପ୍ରମାଣ ହେଉଛନ୍ତି କୃଷ୍ଣ ନିଜେ, ତାଙ୍କର ସବୁଠୁ ବଡ଼ ପ୍ରମାଣ ହେଲା ତାଙ୍କର ସୁନ୍ଦର ରୂପ, ସବୁଠୁ ରୂପ ମାଧୁରୀ, ସବୁ ପ୍ରମାଣ ତାଙ୍କର, କୃଷ୍ଣଙ୍କର କ'ଣ ପ୍ରମାଣ, ଯଶୋଦା ବହୁତ ଥର ଠକିଛନ୍ତି, ସେ କିଛି ପ୍ରମାଣ ବେଶୀ କିଛି କୃଷ୍ଣ ପଛରେ ବେଶୀ କିଛି ଲାଗନ୍ତିନି, ଜାଣିଦେଲେ ହସିଲେ, ଆରେ ଆରେ ଇଏ ଇଏ କୃଷ୍ଣ ହେଇଥିଲେ। ଉଦୁ ଖଲାଙ୍ଗ୍ରି ପରି ବ୍ୟବସ୍ଥିତ ମର୍କାୟମ କାମମ ଦଦାତି ଶିଶିସ୍ଥିତ ହୟଙ୍ଗମମ ଚୌର୍ଯ୍ୟ ବିଶଙ୍କିତ କ୍ଷଣ ନିରୀକ୍ଷ ପଶ୍ଚାତ ସୁତମ ଆଗତ ସନେଇ। କୃଷ୍ଣ କୁଆଡ଼େ ଗଲେ ଯଶୋଦାଙ୍କର ବଡ଼ ଚିନ୍ତା ଲାଗିଗଲା, ଏ ଲୀଳାରେ ଯଶୋଦା କାହିଁକି ବାନ୍ଧିଲେ, ଯଶୋଦା ବିବଶ ହେଇକି ବାନ୍ଧିଲେ, ଯଶୋଦା କୃଷ୍ଣ ସୁଖ ପାଇଁ ବାନ୍ଧିଲେ, ଜଣାପଡ଼ୁଛି ଯଶୋଦା ଜିଦିରେ, ନା ନା ଏଇଟା ହବନି, ଏଇଟା ହେଲେ ବିରୋଧ ସିଦ୍ଧାନ୍ତ ହେଇଯିବ, ଯେ ବିବଶ ହେଇଯାଇଛି ଯଶୋଦା, ଘରେ କେହି ନାହାନ୍ତି, ଆଉ କୃଷ୍ଣ ଏଭଳି ଜିଦ୍ ଧରିଛନ୍ତି ବା ଏମିତି ଅନକଣ୍ଟ୍ରୋଲ ହେଇଯାଇଛନ୍ତି, ବର୍ତ୍ତମାନ ବାହାରକୁ ପଳେଇଯିବେ ମାନେ, ତାପରେ ଯଶୋଦା ପଛରେ ଗୋଡ଼େଇଛନ୍ତି, ଛୁଆଙ୍କୁ ରଗେଇଦେଲେ ଛୁଆ ଦେଖିନାହାନ୍ତି କ'ଣ ଆଜି ଖାଇବିନି ଖାଇବିନି, କୁଆଡ଼େ କ'ଣ କରିଦେବେ, କୁଆଡ଼େ ପଳେଇଯିବ, କୁଆଡ଼େ ବଣ ଭିତରକୁ ପଳେଇଯିବ, କ'ଣ କରିବ, କୃଷ୍ଣ ପୁରା ଚିନ୍ତା, ଯଶୋଦା ଚିନ୍ତାରେ ପଡ଼ି ବିବଶ ହେଇକି ବାନ୍ଧିଛନ୍ତି, ବିବଶ ହେଇକି ବାନ୍ଧିଲେ। ଉଦୁ ଖଲାଙ୍ଗ୍ରି ଉପରେ ବ୍ୟବସ୍ଥିତମ, ଯଶୋଦା ଦେଖିଲେ ପାଦ ଚିହ୍ନ ଗୋଟେ ପଡ଼ିଛି, ପାଦ ଚିହ୍ନ ସେ ପଡ଼ି ପଡ଼ିକା ଯାଇଛି, ଯଶୋଦା ଜାଣିଲେ କୃଷ୍ଣଙ୍କୁ ସେ ଖୋଜୁଛନ୍ତି, ସେଣେ କ୍ଷୀର କ୍ଷୀରକୁ ରକ୍ଷା କରିକି ଏଣେ ଆସିଲେ କ୍ଷୀର କୃଷ୍ଣଙ୍କୁ ପାନ କରିବା ପାଇଁ, ଦେଖିଲେ ପାନ କ୍ଷୀର କୃଷ୍ଣ ପାନ କ'ଣ କରେଇବେ, ଦେଖିଲା ବେଳକୁ ଦଧି ଭାଣ୍ଡ ଭାଙ୍ଗି ପଡ଼ିଛି, କୃଷ୍ଣ କହିଲେ ମୋତେ ଏମିତି ଗୋଟେ ଅଭିନୟ କରିବାକୁ ପଡ଼ିବ, ଯଶୋଦାଙ୍କୁ ମୁଁ ପୁରା ବୁଝେଇଦେବି ଯେ ମୁଁ କେତେ ଭୋକିଲା ଥିଲି, ଭୋକିଲା ଥିଲା ମୋତେ ରାଗ ଲାଗିଲା, ମୁଁ ଛାଡ଼ିକି ପଳେଇଗଲ, ମୁଁ ଭାଙ୍ଗିଦେଲି, ଆମକୁ କ'ଣ ଭୋକ ଲାଗୁଛି ମୋତେ, ମୁଁ ଭାଙ୍ଗିଦେଲି, ମୋତେ ରାଗ ଲାଗିଲା, ଭାଙ୍ଗିଦେଇଛି ଭାଙ୍ଗିଦେଇକି ବର୍ତ୍ତମାନ ଖାଉଛି ମାଖନ ଗୁଡ଼ାକ, ଦେଖ ମୋତେ କାହିଁ ଛାଡ଼ିଗଲ, କୃଷ୍ଣଙ୍କୁ ସେମିତି ସେ ପଳେଇ ଆସିଛନ୍ତି, ପଳେଇ ଆସି କ'ଣ କରୁଛନ୍ତି ନା ଉଦୁ ଖଲାଙ୍ଗ୍ରି, ଉଦୁ ଖେଳ ପଡ଼ିଥିଲା, ଉଦୁ ଖେଳ କ'ଣ, ଯେଉଁଗୁଡ଼ାକ ସବୁ ଦଧି ମନ୍ଥନ ହୁଏ ଘରେ ଘରେ, ଆମର କ'ଣ ଆମର ସିନା ସବୁ ଆଜିକାଲି ନାଇଁ ଖୁଣ୍ଟରେ ସବୁ ମାରୁଛନ୍ତି, ତାଙ୍କର ସବୁ ବଡ଼ ବଡ଼ କାଠ ଘର ପଥର ର ଏମିତି ଡମ୍ବରୁ ଭଳିଆ ସାଇଜ ହେଇଥିବ, ସେଥିରେ ରଖିଦେଲେ ବାସ ମନ୍ଥନ କରାହେଲା। ଉଦୁ ଖଲାଙ୍ଗ୍ରି ଉଦୁ ଖେଳ ଉପରେ ତା ଉପରେ ବସିଛନ୍ତି, କେମିତି ବସିଛନ୍ତି ଚକ୍ରବାଦ ଲେଖୁଛନ୍ତି, ଆଉ ସିଏ କେମିତି ବସିଲେ ଚକ୍ରବାଦ କେମିତି ଜାଣିଲେ, ଏଠି ସିଏ ଲେଖିବେ ଚକ୍ରବାଦ ବୋଧେ ଏଠି ଇଟିକାରେ ଲେଖିଛନ୍ତି ବୋଧେ, ଦଧି କ୍ଲିନ୍ନ ଚରଣ ଚିହ୍ନ, ଦଧି ମିଶ୍ରିତ ଚରଣ ଚିହ୍ନ, ସେ ଯଶୋଦା କେମିତି ଜାଣିଲେ, କାରଣ ଯଶୋଦାଙ୍କର ବହୁତ ଘର ନା, କେଉଁଠି କୃଷ୍ଣ ଅଛନ୍ତି କେମିତି ଜାଣିଲେ, ଚକ୍ରବାକ ତିନିଟା କଥା ଲେଖୁଛନ୍ତି। କେମିତି ଆଚାର୍ଯ୍ୟମାନେ ଭଗବାନଙ୍କର ଲୀଳାକୁ ସବୁ ଦର୍ଶନ କରନ୍ତି, ସେ ଦର୍ଶନ କରିକି ରଚନା କରିଛନ୍ତି। ଏଠି ତ ଲେଖାଯାଇନି ନା ଏଠି ଚରଣ ଚିହ୍ନରୁ ଯଶୋଦା ଜାଣିଲେ, ଯଶୋଦା ଦେଖିଲେ, ଯଶୋଦା କେମିତି ଦେଖିଲେ, କେଉଁ ଘର ଭିତରେ କୃଷ୍ଣ ରହିଛନ୍ତି ନା ଫାଷ୍ଟ ଦେଖିଲେ, ଦଧି କ୍ଲିନ୍ନ ଚରଣ ଚିହ୍ନେନ, ଦଧି ମିଶ୍ରିତ ଚରଣ ଚିହ୍ନ, ଦ୍ୱିତୀୟରେ କିଙ୍କିଣୀ ଶବ୍ଦେନ ତତ୍ ଚାଲିତ ଭାଣ୍ଡାଦି ଶବ୍ଦେନ। କିଙ୍କିଣୀ ଶବ୍ଦ କୃଷ୍ଣ ପିଞ୍ଚନ୍ତି ନା କିଙ୍କିଣୀ ହରିକା ସବୁ କ'ଣ ପାଉଁଜ, ଏଇ ଯେଉଁ ଅଣ୍ଟାରେ କଟି, ଅଣ୍ଟା ତା କଟି ସବୁ ତା କଟିରେ ସବୁ କ'ଣ ହେଟା, ଯେଉଁ ଛୁଆମାନେ ଘୁଙ୍ଗୁର ସବୁ ଛୁଆଙ୍କ ବନ୍ଧା ଯାଏନି, ମା ମାନେ ସବୁ ବାନ୍ଧି ଦିଅନ୍ତି ନା ଘୁଙ୍ଗୁର ସବୁ, କାହିଁକି ଛୁଆଟା କୁଆଡ଼େ ଯାଉଛି, ମା କାମ କରୁଥିବ ଜାଣିବ କୁଆଡ଼େ ଯାଉଛି, କୁଆଡ଼େ ପଳେଇଲା, ପୋଖରୀ ଆଡ଼େ ପଳେଇଲା କି କୁଆଡ଼େ ପଳେଇଲା, ସେଟା ତାକୁ ସବୁ ବନ୍ଧାଯାଏ, ଟଣ୍ଟନ ଟଣ୍ଟଣ ହଉଥିବ। କୃଷ୍ଣ ଯେତେବେଳେ ସେ ଉଦୁଖଳ ଉପରେ ବସିକି ମାଙ୍କଡ ଖୁଆଖୁଇ କରୁଛନ୍ତି, ଆଣୁଛନ୍ତି କ'ଣ, କୋଉ ଭାଣ୍ଡରେ ଅଛି ମାଖନ, ଭାଣ୍ଡ ଗୁଡ଼ାକ ଏପଟେ ଖଡ଼ଖଡ଼ କରୁଛନ୍ତି। ଯଶୋଦା ତିନିଟା ଚିହ୍ନରୁ ଜାଣିଲେ କୃଷ୍ଣ ଏଇ ଘରେ ଥିବେ, ଆଗେ ଚରଣ ଚିହ୍ନଟା କୁଆଡ଼େ ପଡ଼ିପଡ଼ିକି ଯାଇଛି ଦେଖିଲେ। ଭଗବାନ ଖୋଜିବା ଦରକାର ନାହିଁ, ଭଗବାନ ନିଜେ ଧରା ପକେଇ, ପ୍ରମେୟ ଭକ୍ତ ପାଖରେ ସେ ନିଜେ ଧରା ପଡ଼ିଆ, ସେ ଏମିତି ଧରା ପଡ଼ିଆନି, ଚୋର ତ ଧରା ପଡ଼ିବ ସବୁବେଳେ, ଆଉ ଚୋର କ'ଣ କରିବ, ମୁଁ କହୁଥିଲା ଚୋର ଚୋର ତା ନିଜେ ଧରା ପଡ଼ିବ। କୃଷ୍ଣ ମଧ୍ୟ ଚୋରି କରିଛନ୍ତି ନା, ନିଜେ ଧରା ପଡ଼ିଯାଉଛନ୍ତି, ସେ ଭାବିଲେ ମୁଁ ଲୁଚିବି, ଲୁଚିବ କୁଆଡ଼େ, ଚୋର ଯେତେବେଳେ ଦଧି ଭାଣ୍ଡଟାକୁ ଭାଙ୍ଗିଦେଲେ ତୋର ସାଙ୍ଗେ ସାଙ୍ଗେ ଦଧିଟା ବାହାରିଛି ନା, ସେଇଟା କୃଷ୍ଣଙ୍କ ପାଦରେ ଲାଗିଯାଇଛି, ସେଇଟାକୁ କୃଷ୍ଣ ମାର୍କ କରୁନାହାନ୍ତି। ଯିଏ ଚୋରି କରିବ ତା ତ ସେଟା ହବ, ଆଉ ସେ ଗୋଟେ ତରତର ହେଇକି କାମ କରିବ, ଭୁଲ କାମ କରିବ, ସେ ଚିହ୍ନଟା ପାଦ ଚିହ୍ନଟା ଲାଗିଯାଇଛି କୋଉଠି, ଦଧିରେ ମିଶି ଯାଇଛି, ସେଇଥିରେ ସେ ଚାଲି ଚାଲି ଯାଇଛନ୍ତି। ସେ ଚିହ୍ନଟା କହିଦଉଛି ଯଶୋଦା କୃଷ୍ଣ ଏଇଠି ଅଛନ୍ତି, ତୋର କୃଷ୍ଣ ଖୋଜିକି ତୁମେ ପାଇବନି, ତୁ କୃଷ୍ଣ ଖୋଜିଲେ ପାଇ ମିଳିବେନି, ପଦାଙ୍କ ଅନୁସରଣ କଲେ ମିଳିବେ, କୃଷ୍ଣଙ୍କର ପଦଚିହ୍ନ କହିଦିଅନ୍ତି ଏଇଠି କୃଷ୍ଣ ଅଛନ୍ତି, ଏଇଟା ପଦାଙ୍କ ଅନୁସରଣ କୁହାଯାଏ। ଏଇ ଆଚାର୍ଯ୍ୟମାନଙ୍କର ପଦାଙ୍କ ଅନୁସରଣ କଲେ ସେ କହିଦେବେ ଏଇଠି ଅଛ, ଏଇଠି କୃଷ୍ଣ ଅଛ। ସେଥିପାଇଁ ଆମେ କ'ଣ କହୁଛୁ, ବିଷ୍ଣୁ ନମୋ ବିଷ୍ଣୁ ପାଦାୟ, ବିଷ୍ଣୁ ପାଦାୟ ବୋଲି କହୁଛି, ସେ ବିଷ୍ଣୁ ପାଦ, ବିଷ୍ଣୁଙ୍କର ପାଦ ପଦ୍ମ ଆଶ୍ରୟ ନେଇଛନ୍ତି, ସିଏ ବି ମାନେ ଚରଣ ଚରଣଟା କହିଦେଇପାରିବେ କୃଷ୍ଣ କେଉଁଠି ଅଛନ୍ତି। ତୁମେ କୃଷ୍ଣ ଖୋଜିଲେ ପାଇବନି, ସେଠି ଥିଲେ ବି ତୁମେ କୃଷ୍ଣଙ୍କୁ ପାଇପାରିବନି, ସେ ବିଷ୍ଣୁ ପାଦ ସେଥିପାଇଁ କୁହାଯାଉଛି, ସେ ବିଷ୍ଣୁ ପାଦ ପଦ୍ମର ସମ୍ପୂର୍ଣ୍ଣ ଆଶ୍ରୟ ନେଇଛନ୍ତି, ସେମାନେ କୃଷ୍ଣଙ୍କର ପାଦ ପଦ୍ମ ଜାଣି ପଦାଙ୍କ ଅନୁସରଣ ଏଥିପାଇଁ କୁହାଯାଏ। ତେଣୁ ଖୋଜୁଛନ୍ତି କାହାକୁ, କୃଷ୍ଣଙ୍କୁ, କିନ୍ତୁ ଜାଣୁଛନ୍ତି କେମିତି, ପାଦଚିହ୍ନ ଦ୍ୱାରା, ପାଦଚିହ୍ନ ଦ୍ୱାରା ଜାଣୁଛନ୍ତି। ତ ପାଦ ପାଦଚିହ୍ନ ଏଣେ ଦ୍ୱିତୀୟ ରହୁଛି, ଏଠି କହିଲେ ଚକ୍ରବାଦ ଲେଖିଲେ କିଙ୍କିଣୀ ଶବ୍ଦ ଏନ, ଆଉ ତୃତୀୟରେ ତତ୍ ଭାଣ୍ଡାଦି ଚାଲିତ ଶବ୍ଦ ଏନ ଗୃହାନ୍ତ ସ୍ଥିତ ନବନୀତମ ଭୁଞ୍ଜାନ ଅନୁମାନମ ହସନ୍ତି, କାହିଁକି ଯଶୋଦା ହସୁଥିଲେ, ଏଣେ ହସିଲେ କ'ଣ ଦେଖିକି ବାମ ତର୍ଜନକୁ ଦେଇ, ଏଇଟା ମୋ ପୁଅର କର୍ମ, ଏଣେ ସେଣେ ବି ହସୁଥିଲେ, ଏତେ ସମ୍ପଦ ଏତେ ବଡ ଜିନିଷ ନଷ୍ଟ ହେଇଯାଇଛି, ଯଶୋଦା ଦୁଃଖ କରୁନଥିଲେ। ସେଣେ କ'ଣ ନା, ଏ ତିନିଟା ଶବ୍ଦ କିଙ୍କିଣୀ ଶବ୍ଦ ନା, କିଙ୍କିଣୀ ଶବ୍ଦ ଭାଣ୍ଡ ଚାଳିତ, ଯେଉଁ ଭାଣ୍ଡ ଗୁଡ଼ାକ ସବୁ ଖଡ଼ ଖାଡ଼ କରୁଥିଲେ, କାରଣ ସେ ଗୋଟେ ଉପରେ ଗୋଟେ ରଖାଇଥିବ ନା, ଗୋଟେ ଖୋଜୁଥିଲେ ଗୋଟେ ରଖୁଥିଲେ କୃଷ୍ଣ, ଏଣେ ତରତରିଆ ଯାହା ଚୋରି କରୁଛନ୍ତି ନା, ତରତର କାମ କଲା ମାନେ ସବୁ ବେଶୀ ଆବାଜ ହବ, ସେ ଶବ୍ଦ ଆଉ ପଦଚିହ୍ନ ଏ ତିନିଟାରୁ ଯଶୋଦା ଜାଣିଦେଲେ ଯେ ଇଏ କୃଷ୍ଣ ହିଁ ଏଇ ଘରେ ଅଛି, ଏଥିରେ ସେ ହସୁଛନ୍ତି। ଏଠି ସେ ଲେଖିଲେ ନବନୀତମ ଭୁଞ୍ଜାନ ଅନୁମାନ ହସନ୍ତି, ଅନୁମାନ କରିଦେଲେ କୃଷ୍ଣ ବର୍ତ୍ତମାନ ନବନୀତ ଖାଉଛି। ମୁଁ ଯାହା ଭାବୁଥିଲି ଯେ ଯଶୋଦା କହୁଛନ୍ତି, ମୁଁ ଯାହା ଭାବୁଥିଲି ଗୋପୀମାନେ କହୁଥିଲେ ଚୋରି କରି ଖାଏ, କୃଷ୍ଣ ଖାଉଛି ସତ ଧରା ପଡ଼ିଗଲା। ଆଉ କୃଷ୍ଣ ବି ଚାହୁଁଥିଲେ ମା ବି ପ୍ରମାଣ ନ, ଏତେ ଚିନ୍ତା କରିବା ଦରକାର ହିଁ ନାହିଁ, ଯେ ମୁଁ ଯେକୌଣସି ଘରେ ବି ଚୋରି କରି ଖାଇଦେଇପାରେ, ମୁଁ ସବୁଥିରେ ଦକ୍ଷ। ଅନୁମାନ ହସନ୍ତି, ଅନୁମାନ କରି ହସୁଛନ୍ତି। କିଞ୍ଚିତ ବିଳମ୍ବେ ଯାବତ୍ ତତ୍ର ଯା ସତିସ୍ମମ୍ ତାବତ୍ ଏବ ପକ୍ଷଦ୍ୱାରଣେ ନିଃସୃତ ବହି ପ୍ରାଙ୍ଗଣାନ୍ତରେ। ଯଶୋଦା ପଛରୁ ଯାଉଛନ୍ତି, କୃଷ୍ଣ କେଉଁଠି ଅଛନ୍ତି, ଉଦୁଖଳ ଉପରେ ବସିଛନ୍ତି, ଏଠି ଲେଖିଛନ୍ତି ସ୍ୱସ୍ତିକା ଆଚନ ଲେଖିଥିବେ, ଚକ୍ରବାଦ ଲେଖ, ଏଇଟା ଚକ୍ରବାଦ ତାଙ୍କର ଆଇରେ କୃଷ୍ଣ ସ୍ୱସ୍ତିକାସନ ଉପବିଷ୍ଟ ସତି ଯତ୍ ଅଭୂତ ତାହ ସ୍ୱସ୍ତିକାସନରେ ସ୍ୱସ୍ତିକାସନ ଆପଣ ଏମିତି ବସି ବସନ୍ତି ସ୍ୱସ୍ତି ଚିହ୍ନରେ ଯେମିତି ସ୍ୱସ୍ତିକାସନରେ ବସିଛନ୍ତି କାହା ପରେ ଉଦୁଖଳ ଚୋର ଯୋଗୀ ଯୋଗାସନ କରୁଛନ୍ତି ମାଖନ ଚୋରି କରି ଯୋଗାସନ ପୁରା ସ୍ୱସ୍ତିକା ଦେଖିନା ଅଛି ଚିତ୍ର ପ୍ରବାଦ କରିଛନ୍ତି ଗୋଟେ ମାଖନ ଉପରେ ଗୋଟେ ଉଦୁଖଳ ଉପରେ କୃଷ୍ଣ ବସିଛନ୍ତି ସ୍ୱସ୍ତିକା ନା ସେଟା ବୋଧେ ବ୍ରହ୍ମା ବିମାନର ସେଟା ପଦ୍ମ ଉପରେ ଯେମିତି ସରି ସଖାମାନଙ୍କ ଭିତରେ ଯେମିତି ବସିଛନ୍ତି ସ୍ୱସ୍ତିକାସନରେ ବସିଛନ୍ତି ନା ଚିତ୍ର ନାହିଁ ବୋଧେ ଉଦୁଖଳ ଉପରେ ବସିଛନ୍ତି ସ୍ୱସ୍ତିକାସନରେ ଆଉ ପଛରୁ ଯାଉଛନ୍ତି କିଏ ଯଶୋଦା ସେ ପାଦ ଚିହ୍ନକୁ ଦେଖି ଦେଖି ଯାଉଛନ୍ତି ପଛରୁ ଗଲା ବେଳକୁ କୃଷ୍ଣ ଜାଣିଛନ୍ତି ଯଶୋଦା ନିଶ୍ଚିତ କୃଷ୍ଣଙ୍କୁ ଭଲ ଭାବେ ଜଣା ଯଶୋଦା ନିଶ୍ଚିତ ମୋତେ ଖୋଜିବ ଯିବ କୁଆଡ଼େ ସେ ମୋତେ ହିଁ ଖୋଜି ଖୋଜି ମୋ ପାଖକୁ ଆସିବେ କିନ୍ତୁ ଆସିଲା ମାନେ ଯଦି ରାଗି ଥିବେ ଭାଣ୍ଡ ଭାଙ୍ଗିଛି ମାଖନ ଖାଇସାରିଲେଣି ଏଣେ ସେ ମାଖନ କ'ଣ କରୁଛନ୍ତି ମର୍କାଏ ଦଦାତ ବାନର ଗୁଡ଼ାକୁ ଡାକିକି ସବୁ ଖାଇବାକୁ ଦେଉଛନ୍ତି ସକାଳୁ ସକାଳୁ ବାନରମାନଙ୍କୁ ଭୋକ ଲାଗେ ସିଏ ତାଙ୍କୁ ବୁଲନ୍ତି ଭୋରୁ ଭୋରୁ ଟାର୍ଗେଟ୍ ରଖନ୍ତି କାହା ବାଡ଼ରେ ପଶିବେ କେଉଁଠି କ'ଣ ଖାଇବେ ତ କୃଷ୍ଣ ଯେତେବେଳେ ପଛ ଘର କବାଟ ଦ୍ୱାରଟା ଖୋଲିଦେଲେ କାହିଁକି କୃଷ୍ଣ ପଛ ଘର ପଛ ଯେଉଁ ବାଡ଼ି କବାଟ କୁହନ୍ତି ବାଡ଼ି କବାଟ ଖୋଲିକି ରେଡ଼ି କରି ରଖିଛନ୍ତି ଯଦି ଯଶୋଦା ଦେଖିବି ମୋତେ ଟିକେ ରାଗାରାଗି କଲେ ଭଲ ମନ୍ଦ କଲେ ମାରିବି ଡିଆଁ ପଛ ବାଟେ ଦେଖିବା ତାପରେ ଯାହା ହବ ସେ ପ୍ରସ୍ତୁତ ହେଇକି ରହିଛନ୍ତି ପଶ୍ଚାତ ଭାଗରେ ପଳେଇଯିବା ତେଣୁ ମୁହଁଟା କୁଆଡ଼କୁ ଅଛି ବାହାରକୁ କାହିଁକି ମାଙ୍କଡ଼ ମାନଙ୍କୁ କହୁଛନ୍ତି ବା ଯଶୋଦା ଗୃହ ଗୃହ ଅନ୍ତରରୁ ଗୃହ ଭିତରୁ ଆସୁଛନ୍ତି ସେତେବେଳେ ଘର ଭିତରୁ ଆସୁଛନ୍ତି ଏଣେ କୃଷ୍ଣ ବସୁଛନ୍ତି କୁଆଡ଼କୁ ଆଣିକି ବାହାରକୁ ତ କୃଷ୍ଣ ଜାଣିପାରୁନାହାନ୍ତି ଯଶୋଦା ଆସିଲେ ବୋଲି ସେଥିପାଇଁ ପଛରୁ ଧୀରେ ଧୀରେ ପଛରୁ ଆସୁଛନ୍ତି ପଛରୁ ଯଶୋଦା କେମିତି ଜାଣିବେ ଏ ସରି କୃଷ୍ଣ କେମିତି ଜାଣିବେ ଛାଇ କେମିତି ପଡ଼ିଦେବେ କ'ଣ ହେଠି କ'ଣ ଟର୍ଚ୍ଚ ଇଲେକ୍ଟ୍ରି ଲାଗି ଜାଣ ଛାଇ ପଡ଼ିବ ମର୍କଟ ମାନେ ଦେଖିଦେବେ କୃଷ୍ଣ ଚାହିଁଛନ୍ତି କୁଆଡ଼କୁ ମାଙ୍କଡ଼ ମାନଙ୍କୁ ଆଉ ଯଶୋଦା ପଛରୁ ଆସୁଛନ୍ତି ତ ମାଙ୍କଡ଼ ମାନେ ଦେଖିଦେଲା ଆରେ ଇଏ ପଛରୁ ଆସିଲେନି କି ତାର ମାଙ୍କଡ଼ ମାନେ ଦେଖିଦେଲା ମାନେ ସିଏ ଅନେଇଲେ ଏପଟ ସେପଟେ ଯଶୋଦା ମାଙ୍କଡ଼ ମାନଙ୍କର ମୁଖ ହେଲା ମିରର କୃଷ୍ଣଙ୍କର କୃଷ୍ଣ ପଛକୁ ଯାଉନାହାନ୍ତି ପଛକୁ ଜାଣିନ ଅଡ଼ୁଆ ହେଇଯିବ ଏଣେ ଚୋରି ଭାଙ୍ଗିକି ଆସୁଛନ୍ତି ଭାଣ୍ଡ ନା ଜଷ୍ଟି ଧରିକି ଆସିଛନ୍ତି ତେଣୁ ମାଙ୍କଡ଼ ମାନେ କାହିଁକି ଏତେ ବ୍ୟତିବ୍ୟସ୍ତ ହେଇଗଲେ ଜଷ୍ଟି ଜଷ୍ଟି ସେତେବେଳେ ଧରି ନଥିଲୁ ଜଷ୍ଟ ଏତେ ପ୍ରସଙ୍ଗ ଏଠି ଆସିନି ଜଷ୍ଟି କଥା ଆସିବ ଆଗରେ ତାମ ଜଷ୍ଟ ହଁ ଏ ତ ଅଛି ଆଉ ଅଛି ତା ପରବର୍ତ୍ତୀ ଶ୍ଳୋକରେ ତାମ ଜଷ୍ଟି ପ୍ରସମୀକ୍ଷା ସତ୍ୱରମ ତେଣୁ ଯଶୋଦା କ'ଣ କରିଛନ୍ତି ଜଷ୍ଟିଟା ଧରିକି ଆସିଛନ୍ତି ଜଷ୍ଟିଟାକୁ ଧରିକି ଆସିଛନ୍ତି ବାଟ ଧରିକି ଆସିଛନ୍ତି ମର୍କଟ ଦେଖିଦେଲେ କ'ଣ ମର୍କଟ ଦେଖିଦେଲେ ବାଡ଼ି ଯେମିତି ଯଶୋଦା ପଛରୁ ଆସୁଛନ୍ତି ଏମିତି ଏଇଠି ଏଇଠି ମର୍କଟ ମାନେ ବସିଛନ୍ତି ତାଙ୍କୁ ସବୁ ମାଖନ ଦେଉଛନ୍ତି ଯଶୋଦା ତାହେଲେ ବାଡ଼ି ଧରିକି ଏଣେ ଆସୁଛନ୍ତି ମର୍କଟ ମାନଙ୍କୁ ଏଣେ ଦେଉଛନ୍ତି ଏଣେ କହୁଛନ୍ତି ନା ତୋ ଲାଗି ଚୋରି କଲି ତୁମେ କ'ଣ ଖାଇବନି ମାଙ୍କଡ଼ ମାନେ କ'ଣ ଥରେ ଦୁଇ ଥର ଖାଉଛନ୍ତି ତାପରେ ଆଉ ଖାଉନାହାନ୍ତି ସେ ରାଗି କହୁଛନ୍ତି ଦେଖ ସବୁ ଭାଙ୍ଗି ଫୋପାଡ଼ିବି ଇଏ କରିବି ତାଙ୍କ ଉପରେ ଗରମ ଖାଉଛନ୍ତି ମାଙ୍କଡ଼ ଉପରେ ମାଙ୍କଡ଼ କ'ଣ ସେ ବୁଝିବେ ଆଉ ସିଏ ଅବଶ୍ୟ ସାଧାରଣ ମର୍କଟ ନୁହନ୍ତି ସେ ସବୁ ଭଗବାନଙ୍କର ଭକ୍ତ ତାଙ୍କ ଉପରେ ରାଗି ଉଚ୍ଛଣ ତମ ନାଗି ମୁଁ ଚୋର ଚୋରି କଲି ଆଜି ଇଏ କଲି ଯଶୋଦାଙ୍କର ମାଖନ ଦେଉଛି ଇଏ କହୁଛି ତୁମେ ଖାଉନ ମର୍କଟକୁ ବୁଝାବୁଝି କରି ସିଏ ତାଙ୍କର ଯାହା ଜୋର ଜବରସ୍ତି ରାଗ କୃଷ୍ଣଙ୍କ ରାଗ ଦେଖିକି ଖାଉଛନ୍ତି କିନ୍ତୁ ଏଣେ ଯଶୋଦା ବାଡ଼ି ଧରିକି ଆସିଲେ ବାଡ଼ି ଧରିକି ଆସିଲା ବେଳକୁ ମର୍କଟ ମାନେ ସବୁ ଦେଖିକି ବାଡ଼ି ଧରିକି ଯଶୋଦାକୁ ଦେଖି ସେ ଏପଟ ସେପଟେ ହେଇଗଲେ କୃଷ୍ଣ ଜାଣିଦେଲାରେ ବଡ଼ ବିପଦ ହେଲା ମାଙ୍କଡ଼ ଆଉ ପଛ କରୁନାହାନ୍ତି ଇଏ ଯଶୋଦା ହେଇଥିବ ଜାଣିଦେଲେ ଯଶୋଦା ହେଇଥିବେ ଏଠି ସେ କଥା କହୁଛନ୍ତି ବହି ପ୍ରାଙ୍ଗଣ ଅନ୍ତରେ କାକାଦେବୀ ଭୟାତ ଅଧମୁଖୀକୃତ ଉଦୁଖଲସ୍ତ ପରି କୃଷ୍ଣ ସ୍ୱସ୍ତିକାସନ ଉପବିଷ୍ଟ ସତୀ ଯତ ଅଭୂତ ଦାହ ଚକ୍ରପତି କହିଲେ ସ୍ୱସ୍ତିକାସନ ଉପରେ ବସିଛନ୍ତି ଉଦୁଖଳରେ ମୁହଁକୁ ତଳୁ କରିକି ବସିଛନ୍ତି ମୁହଁ କାହିଁକି ତଳୁ କରିକି ବସିଛନ୍ତି କୃଷ୍ଣ ଆଜି ଇଏ ତ ଭାଗବତରେ ଲେଖା ଯାଏନି ଇଏ କେମିତି ଜାଣିଲେ ଜଣେ ପ୍ରଶ୍ନ କରିବ ନାଇଁ ଭାଗବତଙ୍କୁ ବୁଝିବାକୁ ହେଲେ ଆଚାର୍ଯ୍ୟ ଭାଗବତ ଚକ୍ଷୁ ହେଲେ ଟୀକା ପ୍ରଭୁପାଦ ଯାହାକୁ ଭାବାର୍ଥ ଲେଖିଛନ୍ତି ସେଥିରେ ସବୁ ଲେଖିଛନ୍ତି ପ୍ରଭୁପାଦ ପ୍ରଭୁପାଦଙ୍କର ଭାବାର୍ଥ ହେଉଛି ପୂର୍ଣ୍ଣ ଟୀକା ତୁମେ କହିବ ମୁଁ ଟୀକା ପଢ଼ିବି ତୁମେ ଟୀକା ପଢ଼ିକି ତୁମେ ବୁଝିବା କଷ୍ଟ ତୁମକୁ ବହୁ ସମୟ ଲାଗିବ ଆଉ ତାର ସାର ନିର୍ଯାସ ବାହାର କରିବ ତୁମକୁ କଷ୍ଟ ସବୁ ପ୍ରଭୁପାଦଙ୍କ ଭାବାର୍ଥ ହେଉଛି କେବଳ ଟୀକା ସେ କେବଳ ଟୀକାରୁ ସବୁ ସଂଗ୍ରହ କରିକି ଭାବାର୍ଥ ରଚନା କରିଛନ୍ତି ପୁରା ସରଳ ସାବଳୀଳ ଭାଷାରେ ସବୁ ରଚନା କରିଛନ୍ତି ସିକିମ୍ ଚ୍ୟାନେଲରେ ଜଣେ ପ୍ରଶ୍ନ କରେ, ସ୍ୱସ୍ତିକ ଆସନରେ ବସୁଛନ୍ତି, ଅଧମୁଖ କରିଛନ୍ତି, ଭାଗବତରେ ଖାଇ ନାହାନ୍ତି, ଅନୁବାଦ ରହିଛି କେଟା ପଢ, କୋଉ ଅନୁବାଦ ଲେଖା ହେଇଛି ନାହିଁ। ସେମାନେ ସବୁ ଭଗବତ ପ୍ରେଷ୍ଟ, ଲୀଳା ପ୍ରବିଷ୍ଟ, ସେଥିପାଇଁ ତାଙ୍କ ପାଖରେ ଏସବୁ ପ୍ରକଟ ହେଇଛି। ଭଗବାନ ଲୀଳାକୁ ସାକ୍ଷାତ ଦର୍ଶନ କରିକି ସବୁ ରଚନା କରୁଛନ୍ତି ଟୀକା, ଅଧମୁଖ କରୁଛନ୍ତି। କାହିଁକି ଅଧମୁଖ ନା, କାକା ଆଦି ବି ଭୟ, ମାଖନଟା ତଳେ ଦଉଥିବେ, ମାଙ୍କଡ ସିନା ଖାଇବେ, କୁଆ କୁଆ ମାନେ ସବୁ ଖାଆନ୍ତିନି କି ଭଲ, ତାର କୁଆ ମାନେ କଣ କରିବେ, ଛୁଆ ଗୁଡାଙ୍କୁ କବି ପକେଇବେ ନା। କୃଷ୍ଣ କୁଆ ଗୋଟେ ଡରୁଛନ୍ତି, ଏରେ ଯେ ମାଙ୍କଡ ସାଙ୍ଗରେ ଖେଳୁଛ, କୁଆ ଗୋଟେ ଡରୁଛ, କୁଆ କାକା ଆଦି ଭୟ, କାନା ମାଖନଟା ଖାଇ ଦଉଛ ନା, କୁଆ ଆସି କାଳେ ଖୋପିବ, କାକର ସ୍ୱଭାବ କଣ, ସେ ଖାଇବ ଖୋପିବ, କାକଟା ନା ଚଣ୍ଡାଳଟା, ପକ୍ଷୀ ନାମ କାକ ଚଣ୍ଡାଳ, ପଶୁ ନାମ ଏ ଶୁଣ କୁକୁର, କୁକୁର ହଉଛି ପଶୁମାନଙ୍କ ଭିତରେ ଚଣ୍ଡାଳ, ପକ୍ଷୀମାନଙ୍କ ଭିତରେ ଚଣ୍ଡାଳ ହେଲା କାକ। ଆଉ ସେଇଟାକୁ କାକା ଆଦି ବି ଭୟ, କାକା ଆଦି ଆସି କାଳେ ଖୋପାଖୋପି କରିବେ, ଅଧମୁଖ ମୁହଁକୁ ତଳୁ କରୁଛନ୍ତି, ଏଣେ ମୁହଁକୁ ଏଣେ ତଳୁ କରୁଛନ୍ତି, ଅଧାମୁଖ କରିକି ଏଣେ ଖାଇବାକୁ ଦଉଛନ୍ତି, କାହାକୁ ବାନ୍ଧବମାନଙ୍କୁ। ଆଉ ସ୍ୱସ୍ତିକ ଆସନରେ ବସୁଛନ୍ତି, ବହି ପ୍ରାଙ୍ଗଣ ଏ ବହିର ଦ୍ୱାର ଦରବାଜା ଯୋଉ ପଛ ଗୃହର ଯୋଉ ବାଡ଼ି କବାଟ ଯାହା କହୁଛ, ପଛ ଦ୍ୱାର କବାଟ ଖୋଲା ରହିଛି। ଏ ସମୟରେ ଯଶୋଦା ଆସୁଛନ୍ତି, କଣ ଲେଖା ଚୋର ବାଦ ଉଦୁଖ ଲାଇତି ସିଚି ଶିକ୍ଷି ତତ୍ ଚୋରୟିତ ମାନିତ ଇତି ଅର୍ଥ, ସେ ସେମିତି କରୁନାହାନ୍ତି, ସେ ଯୋଉ ଆଣିଛନ୍ତି କାହାକୁ ମାଖନକୁ, ସେ ଥିଲା କେଉଁଠି ଶିକାରେ, ଶିକାରୁ ସେ ଚୋରେଇକି ଆଣିଛନ୍ତି, ଶିକାର ଚୋରେଇ କେମିତି ଆଣିଥିବେ, ତାର ଉଦୁଖଳୁ କେମିତି ତାଙ୍କ ରେକୁଟା ଗଡ଼ାଗଡ଼ି କରିଥିବେ, କଣ କରିଥିବେ, ଶିକାର ମାନେ କଣ, ତାଙ୍କ ହାତ ପାଇବେ କି, ଉଚ୍ଚାର ରହିଥିବ କି, ସେଦିନ ସେଇ ଉଦୁଖଳ ଶିକା ଉପରେ, ଉଦୁଖଳ ଉପରେ ଶିକାଟା ଥିବ ବୋଧେ, କି ତା ନିଜେ ଗଡ଼ାଗଡ଼ି କରି ପେଟ ପେଟ ଲଗେଇକି କୃଷ୍ଣ ନେଇଥିବେ କି କଣ, ତାଙ୍କ ପାଇଁ ଅସମ୍ଭବ କଣ ଅଛି। ଏଠି ଚକ୍ର ଲେଖୁଛନ୍ତି ଡାଇରେକ୍ଟ ଉଦୁଖଳ ଇତି ଚୋର୍ଜିଆତ ହେତୁ ମାତୁ ତାଡ଼ନାଦି ଭୟ ବିଶଙ୍କିତ ତଦ ଆଗମନ ଅନୁସନ୍ଧାନ ପର ଇକ୍ଷଣ ଯଶ୍ୟତମ, ଚୋର୍ଯ୍ୟ ହେତୁ ମାତୁ ତାଡ଼ନ ଭୟ ସଂକିତା, ଶିକାରୁ ଚୋରି କରିଛନ୍ତି କଣଟା, ମାଖନଟା, ଚୋରି ଦିଟା ଏଣେ ଚୋରି ହେଲାଣି, ସେଣେ ଭାଙ୍ଗିଲେଣି କୋଉଟା, ଭାଣ୍ଡ ଭାଙ୍ଗିକି ଆସିଛନ୍ତି, ଏଣେ ଶିକାରୁ ଚୋରି କଲେଣି। ଯଶୋଦା ମାଖନ ଦଧି ମନ୍ଥନ କରୁଛନ୍ତି କେବଳ, କାହିଁକି ଚୋରି କେମିତି ନ ହବ, ତାରି ତାଙ୍କରି ଘରେ ଚୋରି ହେଲା, କୃଷ୍ଣର କାମ ଏହା, ସିଏ ଯଶୋଦା ଦଧି ମନ୍ଥନ କରୁଛନ୍ତି ଯେ କୃଷ୍ଣ ମୋ ମାଖନ ଖାଇଲେ ଆଉ ଚୋରି କରିବ ନାହିଁ, କୃଷ୍ଣ ତାଙ୍କର ତାଙ୍କରି ଘରେ ଚୋରି କଲେ ତାଙ୍କରି ଆଗରେ, ସେଥିପାଇଁ କୃଷ୍ଣ ଚିନ୍ତା କଲେ ନା, ଦଧି ଭାଗିଲି ଏଣେ ଚୋରି କଲେଣି। ତେଣୁ ଏଠି ସେ ଲେଖୁଛନ୍ତି ଚୋର୍ଯ୍ୟାତ ହେତୁ ଚୋରି ହେତୁ ମାତୁ ତାଡ଼ନା ଆଦି ଭୟ, ମା ଆସିବ ନିଶ୍ଚିତ ତାଡ଼ନ କରିବ, କାଳିଗୁଲଜ କରିବ, ବିଶଙ୍କିତେ ତତ୍ ଗମନ ଅନୁସନ୍ଧାନ ପରେ ଇ କ୍ଷଣ ଯଶ୍ୟ, ସେ କହିଲେ ଚାହୁଁଥିଲେ କେମିତି ମା କୁଆଡେ ଗଲା, ସେ ଆସିଲେ କେଳେ ଦଧି ଭାଙ୍ଗିଛନ୍ତି ଏଣେ ଚୋରି କରିଲେଣି, ଏମିତି ଖାଲି ସେଠି ଏଠି ବିଶଙ୍କିତ କ୍ଷଣ ଲେଖା ହେଇଥିବ ନା କୋଉଠି, ନାଇଁ ହୟଙ୍ଗମ ଚୋରିୟ ବିଶକ୍ୟତ ବିଶଙ୍କିତ କ୍ଷଣ, ଏଇଟାକୁ ଅର୍ଥ କରୁଛନ୍ତି କାହିଁ କୃଷ୍ଣ ବିଶଙ୍କିତ ଥିଲେ ନା ଚୋରି କରିଛନ୍ତି ବୋଲି। ଆଚ୍ଛା କଣ କରୁଛନ୍ତି ନା, ଗୃହାନ୍ତ ଗତେଇ ଗ୍ରୀବଂ ନିରୀକ୍ଷ ପଶ୍ଚାତ୍ ତତ୍ଦୃଷ୍ଟି ବଞ୍ଚନାର୍ଥମ ତତ୍ ପୃଷ୍ଟ ତତ୍ ଜିଗୃକ୍ଷନ୍ତି ସନେ ଇତି ସୁଚରଣ ଶବ୍ଦାଭ୍ୟ ଅର୍ଥମ, ଆଚ୍ଛା ପୃଷ୍ଠସ୍ତତ ନିରୀକ୍ଷନ୍ତି, ଯଶୋଦା ଘର ଭିତରୁ ରହିକି ପଛରୁ ଦେଖିଲେ କାହାର, କୃଷ୍ଣଙ୍କୁ ପଛରୁ ଦେଖିଲେ, କୃଷ୍ଣ କଣ କହୁଛନ୍ତି ମାଙ୍କଡ ମାନଙ୍କୁ ଖାଇବାକୁ ଦଉଛନ୍ତି, ମାଖନ ଆଣିକି ଦଉଛନ୍ତି, ସ୍ୱସ୍ତିକ ଆସନରେ ବସୁଛନ୍ତି, ମୁହଁକୁ ତଳୁ କରୁଛନ୍ତି, ତେଣୁ କୃଷ୍ଣ ଯଶୋଦା ଚିନ୍ତା କଲେ କୃଷ୍ଣ ଏଇଟା ମୋତେ ନ ଦେଖୁ, ତେଣୁ ଯଷ୍ଟିଟା ଧରିକି ଧୀରେ ଧୀରେ ଗୃହ ପଛରୁ ଆସୁଛନ୍ତି। ଆଉ କେମିତି ଏଠି କହୁଛନ୍ତି ସ୍ୱଚରଣ ଶବ୍ଦ ଅଭାବାର୍ଥ, ଗୋଡ଼କୁ ଚାପି 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 ଆସୁଛି, ପାଦକୁ ଚାପି ଚାପିକି ଆସୁଛନ୍ତି, କିଏ ଯଶୋଦା, ଶବ୍ଦ ନ ଶୁଭୁ, ମୁଁ ଯିବି ପଛରୁ ଧରି, ଆଉ କୃଷ୍ଣଙ୍କ ପଛରୁ କଣ ଧରିବେ, କୃଷ୍ଣଙ୍କର ତ ମିରର ହେଇଛନ୍ତି ମାଙ୍କଡ଼, ମାଙ୍କଡ଼ ତାହେଲେ ବାଡ଼ି ଦେଖିବେ ଯଶୋଦାଙ୍କ ହାତରେ, ସିଏ ଡିଆଁ ମାରିକି ଉଠିଲେ କୃଷ୍ଣ ଜାଣିଦେଲେ ଆସିଲା ଯଶୋଦା ବୋଧେ ଆଉ ଧାଇଁବେ ଆଉ କ'ଣ, ଆଉ କୃଷ୍ଣ ଧାଇବେ ଯଶୋଦା ଧାଇଁବେ ଆଉ କ'ଣ। ତେଣୁ ଏଇ ଲୀଳାଟାକୁ ଆଚାର୍ଯ୍ୟମାନେ ଯେଉଁ ସବୁ ଚୁଟିକାର ଅର୍ଥ ରଚନା ସବୁ କରିଛନ୍ତି, ଏ ସମ୍ପୂର୍ଣ୍ଣ ଲୀଳାର ହେଉଛି ସବିଶେଷ ବିବରଣୀ, ସମ୍ପୂର୍ଣ୍ଣ ବିବରଣୀ ସେ ଦେଉଛନ୍ତି। କେମିତି କେମିତି ଚୋରି କଲେ, କେମିତି କ'ଣ କଲେ, କେମିତି ବସିଥିଲେ, ନା ସେ ଦର୍ଶନ କରୁଥିଲେ। କାଲିକି ଆମେ ଶ୍ରବଣ କରିବା, ସେ ଦେଖିବେ ତାମପ ଜଷ୍ଟି ପ୍ରସମିନ୍ ସତ୍ୱରାହ, ଦେଖିଦେବେ ଜଷ୍ଟିଟାକୁ, ଯଶୋଦାଙ୍କର ହାତରେ ବାଡ଼ି ଅଛି, ଭୟ କରି ଭାଗିବେ, ଦୌଡ଼ିବେ, ସେଟାକୁ ସେ ବ୍ୟାଖ୍ୟା କରିବେ। ହରେ କୃଷ୍ଣ। ଜୟ ଗ୍ରନ୍ଥରାଜ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିଦାୟ ଗୌର ପ୍ରମାଣ।